ओम नमो भगवते वासुदेवाय। श्रीमद भगवद गीतार द्वितीय अध्यायरु आम श्रवण करथले अर्जुनकर प्रश्नर उत्तर भगवान श्रीकृष्ण दौरान स्थित प्रज्ञ का भाषा स्थित प्रज्ञार लक्षण कौन पंचम श्लोक उत्तर देले प्रजाहति जदा कामन सर्वन पाथ मनोगता आत्मनिव आत्मनि तृष्ट दुष्ट स्थित प्रज्ञा से उच्यते जे आत्मार संतुष्ट था विषय अभिलाषु क्षुद्र विषय अभिलाषु मुक्त था प्रजाति जदा कामान सर्वान मनर समस्त कामना विदूरित कामना जो पुंजीभूत हो चित्तवृत्ति मन भीतर रही चित्तवृत्ति मन को सब जो प्रतिफलित करना गुड़िक जहाँ सब उद्वेलित कै से कभी स्थिर हो पारे जार स्थिर चित्त नुहे से भजन टा कौन कर स्थिर चार चित्त स्थिर नुहे तार अभिलाष प्रचुर अभिलाष व्यक्ति केवे भजन स्वाद किसी पाइबन से भजन कर मेकानिकाल कहो कौन गोटे जंत्र से कर तो अभिलाष मुक्त हो पार नहीं शून्यम कह अभिलाष कौन रही बिलकुल रही अन्नभिलाष शून्यम तोर अलग अभ्यास रही मानते कृष्ण तुमको भल लगुना मैं तुम कृष्ण पाइव कमी ये किसी कंप्रमाइज करह तुमको कृष्ण भल लगुना कृष्ण आक्टिविट भल लगुन जप भल लगुन सेवा भल लगुन नाम भल लगुन कथा भल लगुना तुम्हें पुणी कौन आब धर्म बोले कौन कर स्वीकृति पाइब ना पुण्य किसी पाइब शून्यम कहले ना अन्नाभिलाष शून्यम से बहुत इंपोर्टां उत्तम भक्ति में अन्नाभिलाष किसी रही तुम तो अभिलाष पूर्ण रही तुम भक्ति स्वाद लगे कमी शीत प्रज्ञा तुम हो पार तुम स्थिर ना भजन स्वाद गोटे कौन अच्छे मन तो घर चेण तेणे से स्थित प्रज्ञा हो पारे अर्जुन प्रश्न उत्तर को दे स्थित प्रज्ञा लक्षण को देवर्त श्लोक कहते अत विद्युत स्थित प्रज्ञा कि भाषते अश उत्तर माह स्थित प्रज्ञा कि स्थित से रुहती कौन तर लक्ष्य खाली पढ़ुले ना दुखेषु अनुविघ्न मनः दुखेषु अनुविघ्न मनः सुखेषु विगत स्पृह वीतराग भय क्रोध स्थित धीर मुनिरुच्यते त्रिताप सत्वे जे विचलित हुए नहीं सुखरे जे आनंद विभर हुए हुए नहीं एवं से आसक्ति बारा राग बा भय एवं क्रोधर मुक्त जे से जे आसक्ति भय और क्रोधर मुक्त स्थित ही मुनि बोली कह जाए कि प्रभास से मुनि कि वचन जानवे से जन स्थिर व्यक्ति बोली तार लक्षण को दौर कि पार्टी बंद करदे सरी कि धीरे धीरे चुपचाप बसीगले तार भितर किसी भाव चलने बोली भाव उचित नुहे जार भितर मुखर से किसी कहू नहीं तार अर्थ नुह तार मन चिंता गुडा पलिए विषय अभिलाष थी तो मुंड घोर तुम्हें जुआटे भी रुह एकाएक रुह कथा कह न कह विषय अभिलाष गुड़ा रही ना अभिलाष मान चित्त विक्षेप चित्त जो विक्षेप होते भजन टा कौन स्थिरता किसी रही जमी गोटे जलटा सब हलुच कौन कहते लहड़ी मार्च लहड़ी मारे तुम कौन तुम प्रतिफलन टाइम देखिपर किसी देखिपर विकृत देख जलटा जो हलुच तुम देख तुम मुहटा कम देखा विकृति भाला देखा छा भक्ति एत सुंदर कितने किसी भल लगे कहीं भल लगे बहुत कामन अच्छे कामना रहा तुम चित्तवृत्ति सब एपट सेपट हो तुम स्वाद कौन लगे कि स्वाद लगे बारंबार मना कर महापुरुष चैतन्य महापुरुष भजन पूर्व से कदम कहले न धनम न जनम कौन कामना करनी जीवन केवल कामना नक तो रही पारे ना हम आत्मा तेनाली गोटे कामना करा दरकार के शुद्ध भक्ति प्राप्त होगी भगवान भक्ति किभ प्राप्त हो जीवन मौलिक समस्या समाधान एगुड़ी जगतिक समस्या कार धन ना कार किए बह पार नहीं किए प्रोब्लेम फेस कर स्वामी स्त्री डिसएग्रीमेंट दिस जगतिक समस्या एट बहुत जन्म होता है ये जन्म हो बड़ नुआ कथा ना हम आगे किसी जगह समस्या गुड़ी जगत रही गोटे साधु दृष्टि किसी नुह साधु जानते गोटा सब कमन फैक्टर गोटा हम सर धरच मैंने तुम भोगिया पड़ो भोग पाए तो सर धरच ना तुम सर धरच तुम कभी गोटे भावनी तुम किसी प्रारब्ध ना भोग पाई तुम सर धरच पूर्व जहाँ कर्म कर भोगिया तुमको सरटा मिले गोटे पनीशमेंट पड़ी ଭୋଗ ଆଉ ଗୋଟେ କ'ଣ? ଶରୀର ମିଳିଛି ମାନେ ଗୋଟେ ଦଣ୍ଡ ପାଇଁ ମିଳିଛି। ମୌଳିକ ସମସ୍ୟାଟା ହଉଛି ଏଇଟା, କେମିତି କୃଷ୍ଣଙ୍କୁ ଚିନ୍ତା କରିକି ବାହାରିବାର ଅଛି ଶରୀର ବନ୍ଧନରୁ, ନହେଲେ ଜଗତର ଯେକୌଣସି ପ୍ରକାର ସମସ୍ୟାକୁ ସାଧୁ ଗୁରୁତ୍ୱ ଦିଏ ନା। କାରଣ ମରଣ ହେଇଗଲା, ଯେମିତି ସ୍ୱପ୍ନରେ ଭାଗବତ ସେଇଟା ଅଛି ନା, ସ୍ୱପ୍ନରେ କା ମୁଣ୍ଡ କଟିଯାଉଛି, ସ୍ୱପ୍ନରେ ତୁମେ ଶିରଚ୍ଛେଦନ ହେଇଗଲା କିମ୍ବା ସ୍ୱପ୍ନରେ ତୁମେ ରାଜା ହେଇଗଲା, ଦୁଇଟାର ଭ୍ୟାଲୁ ହେଉଛି ୟୁଜଲେସ୍, ଦୁଇଟାର ଭ୍ୟାଲୁ ହେଉଛି ମୂଲ୍ୟହୀନ। ସ୍ୱପ୍ନରେ କାହାର ମୁଣ୍ଡ କଟିଗଲା, କାରଣ ମୁଣ୍ଡ କଟିଗଲା କି ସ୍ୱପ୍ନରେ ରାଜା ହେବାଟା ରାଜା ହେବା, ସେଭଳି ଜଗତର ଯେତେ ବଡ଼ ସ୍ଥିତି ଯିଏ ଲାଭ କରିଛି ତାକୁ ସାଧୁ ଦୃଷ୍ଟିରେ ସେଇଟା କିଛି ସେଇଟା ୟୁଜଲେସ୍, ତାର କିଛି ମୂଲ୍ୟ ନାହିଁ। କିଏ କରୋଡ଼ପତି ହଉ କି ଗୋଟେ ଭିକାରୀ ହଉ, ଭିକାରୀର ପୁଷ୍ପନକୁ ବଡ଼ କରାହବନି, କରୋଡ଼ପତିର ପୁଷ୍ପନକୁ ବଡ଼ କରାହବନି, ସମସ୍ତ ଜଣେ ଦୁଃଖୀ। ଜଗତର ଜଣେ ଭାଗବତ ପଢ଼ିନା ସେମାନେ ଅନ୍ଧ, କାହିଁକି ଜାଣନ୍ତିନି, ଭାଗବତ ପଢ଼ିନାହାନ୍ତି କେବଳ, ଯେଉଁମାନେ ଭାଗବତ ସ୍ୱାନୁଭବ କରିଛନ୍ତି, ଆଚାର୍ଯ୍ୟ ଅନୁଗୃହିତ ହେଇଛନ୍ତି, ସେମାନେ ଜାଣିପାରିବେ ଜଗତର କୌଣସି ବସ୍ତୁର ମୂଲ୍ୟ ନାହିଁ। କିନ୍ତୁ ଯେହେତୁ ଜଗତର ରହିଛେ, ଯେତିକି ମୂଲ୍ୟ ପ୍ରାଇସ୍ ଦେଇକି ସେତିକି ଆମକୁ ବଞ୍ଚିବାକୁ ପଡ଼ୁଛି, ମୂଲ୍ୟ କିଛି ନାହିଁ। ଏ ଜଗତର କୌଣସି ପ୍ରକାର ରିଲେସନଶିପ୍ର ମୂଲ୍ୟ ନାହିଁ। ତୁମେ ସ୍ୱାମୀ ସ୍ତ୍ରୀ କେତେ ପରଫେକ୍ଟଲି ଚଲେଇବେ, କ'ଣ ତାର କ'ଣ ମୂଲ୍ୟ ଅଛି? ପୁଣି ଆସକ୍ତି ବଢ଼େଇକି ପୁଣି ନକୁକୁ ଯିବ, ସ୍ପେସିଫିକ୍ ଗୋଟେ ଆଉ ଗୋଟେ ଜୋନ୍କି ଯିବ। ଜଗତର କୌଣସି ବସ୍ତୁର ମୂଲ୍ୟ ନାହିଁ, କିନ୍ତୁ କାହିଁ କରିବାକୁ ପଡ଼ୁଛି? ଯେହେତୁ ୱି ଆର୍ ଅନକଣ୍ଟ୍ରୋଲ, ଆମର ସଂଯମତା ନାହିଁ, ଆମେ କାହାର ସାହାଯ୍ୟ ବିନା ବଞ୍ଚି ପାରିବା ନା, ସେଟା ଭଗବାନ କହିଛନ୍ତି ଠିକ୍ ଅଛି ତୁମେ ବଞ୍ଚିକି ରୁହ, କିନ୍ତୁ ତୁମେ ଏଇଟା ଭାବୁନି ଯେ ଏଇଟା ତୁମ ଜୀବନର ସମସ୍ୟା ବୋଲି, ଏ ଜୀବନର ଗୋଟେ ବହୁତ ବଡ଼ ଆଚିଭମେଣ୍ଟ ବୋଲି, ପ୍ରାପ୍ତି ବୋଲି କେ ଭାବେନି। ସେଥିପାଇଁ ସେ କହିଲେ ଏଇ ଭଲ ଏଇ ମନ୍ଦ ସବ ହେ ମନ ଧର୍ମ, ଏଠି ଭଲଟା ମନ ଧର୍ମ, ମନ୍ଦଟା ହି ମନ ଧର୍ମ। ତେଣୁ ଭଲ ଲୋକ, ଭଲ ଲୋକ ଯେହେତୁ ମନ ଧର୍ମ, ଏଇଟା କ'ଣଟା ଅସୁବିଧା? ଜଗତ ଯେଉଁମାନେ ବହୁତ ବଡ଼ ଭଲ ଭଲ ଲୋକ ଆସୁଛି, ସେ ଭଲ ଗୁଣ ଥିଲେ ବି ତାଙ୍କ କ'ଣ ହବ, ତାଙ୍କୁ ଆଉ ଗୋଟେ ସର ଧରିବାକୁ ପଡ଼ିବ, ଯିଏ ମନ୍ଦ କରୁଛି ତାକୁ ସର ଧରିବାକୁ ପଡ଼ିବ। ଏ ଜଗତରେ ଗୁଡ୍ ବ୍ୟାଡ୍ କିଛି ନାହିଁ, ପୂର୍ବତ ଉଦାହରଣ ଦିଅନ୍ତି ନା, ଗୋଟେ କୃଷ୍ଣ କନସିୟସନେସ୍ ବିନା, କୃଷ୍ଣତାନା ବିନା, ଗୋଟେ ପୂର୍ବତ ମଳର ଉଦାହରଣ ଦିଅନ୍ତି, ଷ୍ଟୁଲ୍ର, ଡ୍ରାଏ ଷ୍ଟୁଲ୍ ହଉ ୱେଟ୍ ଷ୍ଟୁଲ୍ ହଉ, ଷ୍ଟୁଲ୍ ଇଜ୍ ଅଲୱେଜ୍ ଷ୍ଟୁଲ୍। ଶୁଖିଲା ମଳକୁ କେହି କହିବେନି ଏଇଟା ଭଲଟା। ହେ ଜଗତର କୌଣସି କର୍ମଟାକୁ ଜଣେ ସାଧୁ ଦୃଷ୍ଟିରେ ଏସବୁ ନିନ୍ଦନୀୟ, କାରଣ ଏଥିରେ ତ ଏଇଟା ତ ଆତ୍ମାର କୌଣସି କାର୍ଯ୍ୟରେ ଲାଗିବନି। ଜଣେ କରୋଡ଼ପତି ହେଇଗଲା, ବହୁତ କିଛି କଲା, ବହୁତ କିଛି, କ'ଣ ତାର ମୂଲ୍ୟ ରହିଛି? କିଛି ମୂଲ୍ୟ ହିଁ ନାହିଁ ଆମ ଦୃଷ୍ଟିରେ, ଭାଗବତ ଦୃଷ୍ଟିରେ କିଛି ମୂଲ୍ୟ ନାହିଁ। ଇଏ ସ୍ୱପ୍ନରେ ଶିର କଟିବା, ସ୍ୱପ୍ନରେ ରାଜା ହେବା ସହିତ ସମାନ, ସବୁ ଯେଉଁ ଛାୟାବାଜି ସେ ରଖିଲେଣି କିସର ସଂସାର ଏ ଛାୟାବାଜି ପ୍ରାୟ ଏହାତେ ମମତା କରି ବୃଥା ଦିନ ଯା ଛାୟାବାଜି ଏଇଟା କ'ଣ ଯେଉଁ ବାଣ କାମ ବାଣ ଫୁଟେନି ସେ ଯେଉଁ ଆମର ମେଳନରେ ବିବାହରେ ଦେଖିବା ପାଇଁ କେତେ ମନୋରମ ଲାଗୁଛି, ଦୁଇ ମିନିଟ୍ ତାର ସଂସାର ଯେକୌଣସି ପ୍ରକାର ସୁଖ ହଉଛି ଏ ଦୁଇ ତିନି ମିନିଟ୍ର ସୁଖ, ଚପଳ ସୁଖ ଲବଲା ଆଗେ, ଆଉ କେମିତି ତୁମକୁ ସୁଖ ମାୟା ଦେଇଦେବ ସେମିତି ନାହିଁ। ବହୁତ ହେଭି ଟାସ୍କ, ହେଭି ବର୍ଡନ୍, ହେଭି ଲାସେସ୍, ବହୁତ ବହୁତ କିଛି ପରେ ତୁମକୁ ଟିକେ ସୁଖ ମିଳିବ, ଆଉ ଯେଉଁଟାକୁ ଅନଲିମିଟେଡ୍ ଯାହାକୁ ଅନନ୍ତ ପ୍ରଜା ଯେଉଁ ଦୁଃଖଟାକୁ ତୁମେ କାନ୍ଧରେ ମୁଣ୍ଡେଇ ମୁଣ୍ଡେଇ କାନି ଜୀବନ ସାରା ଯିବ, ଏଇଟା ଏଥିରେ କ'ଣ କମ୍ପ୍ରମାଇଜ୍ କିଛି କରିହବ? ତୁମେ କେତେ ଗୁଲଗୁଲିଆ କଥା କୁହା ହବ, ଏଇଟା କିଛି ଗୁଲଗୁଲିଆ କଥା କହି ହବନି ଏସବୁ ଜିନିଷରେ। ଗୋଟେ ଯିବୁ କେବେ ନିରାଟ ସତ କଥା ହଉଛି ଏଇଟା, ଗୋଟେ ଜୀବନ ଯେକୌଣସି ପ୍ରକାର ସ୍ଥିତି ଏ ଜଗତର ସୁରକ୍ଷିତ ନୁହେଁ, ତାର ପତନ ଅବସ୍ଥାଟା ଭଲଟା ଭଲ ଜିନିଷ ପକ, କାରଣ ହରିଭକ୍ତି ଯଦି ନ କରୁଛି ଯାହା ମିଳୁଛି ଭଗବାନଙ୍କର ବ୍ଲେସିଂସ ବୋଲି ହବ, କିନ୍ତୁ ଭଗବାନଙ୍କୁ ଡାକ, ଏ ଜଗତରେ ଆମ ସ୍ଥିତିକୁ ଦୃଢ଼ କରିବା ଆମର ଲକ୍ଷ୍ୟ ନୁହେଁ, ଏ ଜଗତରେ କୃଷ୍ଣଙ୍କ ଚରଣରେ ମତି ରଖିବା ହେଉଛି ଆମ ଜୀବନ ଲକ୍ଷ୍ୟ। ତୁମେ ଚାକିରି କର, ଚାଷ କର, ଗୃହସ୍ଥ ହୁଅ, ବ୍ରହ୍ମଚାରୀ ହୁଅ, କ'ଣ ବି ହୁଅ, ଭଗବାନ କିଛି ମନା କରୁନାହାନ୍ତି, ତୁମେ ଯାହା ବି କରୁଛ କର, ଅନ୍ତକାଳେ ଚ ମାମୀବ ସ୍ମରଣ ମୁକ୍ତା କଲେ ବର, ଅନ୍ତରେ ମୋତେ ସ୍ମରଣ କର, ନହେଲେ ଫେଲ ହେଇଗଲ ପରୀକ୍ଷାରେ। ତୁମର ଭୁଲ ଭୁଲ ଲୋକର ଭୁଲଟା ବି ରହିଲା, ଠିକ ଲୋକର ଠିକଟା ବି ରହିଲା, ଦୁଇଟା କି ରହିଗଲା ଏ ଜଗତରେ। ଏଇ କଥାରେ ପଡ଼ି ଚିତ୍ତକୁ ସ୍ଥିର କରିବା ଦରକାର, ଚିତ୍ତ ସ୍ଥିର କେମିତି ହବ, ଅଭିଳାଷରୁ ମୁକ୍ତ ହେଲେ, ଯାହାର ଯେତେ କମ ଅଭିଳାଷ ସେ ଜଗତରେ ସେତେ ସୁଖୀ, ଆଉ ତାର ଭବିଷ୍ୟତ ପରମାର୍ଥିକ ଭବିଷ୍ୟତଟା ସେତେ ଉଜ୍ଜଳ। ସେଥିପାଇଁ ଭାଗବତ ଏମିତିକି ଭଗବାନ ସେବାରେ ବି ଚଉଷଠିଟା ଅଙ୍ଗର ବି ଗୋଟେ ଅଙ୍ଗ ରଖା ହେଲା, ବହୁ ଆୟାସ କରିବ ନା, ଆୟାସ ମାନେ କ'ଣ, ଯେ ବିଗ୍ ବିଗ୍ ପ୍ରୋଜେକ୍ଟ ଏଇଟା ତୁମେ କରିବନି, ବହୁତ ବଡ଼ ବଡ଼ ଯୋଜନା ସବୁ କରିବନି, କୃଷ୍ଣ ଉପରେ ତୁମେ ଡିପେଣ୍ଡ କର। ଜଣେ ଶୁଦ୍ଧ ଭକ୍ତ ସେମାନଙ୍କ ପାଖରେ ସେ ଶକ୍ତି ରହିଛି, ସାମର୍ଥ୍ୟ ରହିଛି, ସେମାନେ ଭଗବତ ପ୍ରେରଣାରେ କରନ୍ତି, ତୁମେ ତୁମେ ମନର ପ୍ରେରଣାରେ କିମ୍ବା ଉତ୍ସାହରେ ତୁମେ କରିଦେବ, କରିଦେଲା ପରେ ହଇରାଣ ହବ। ଦେଖୁନ ଯେଉଁଟା ଅଙ୍ଗର ଅଛି କ'ଣ, ବଡ଼ ଆୟାସ କରିବନି, ମନା କରାହେଇଛି, ସେଇଟା ଅଭିଳାଷ ତୁମେ ଚାଲିଯିବ ନା ନାଇଁ। କୃଷ୍ଣ କ'ଣ ଚାହୁଁଛନ୍ତି, କୃଷ୍ଣ ଚାହିଁବେ ମେନ ଆସିବ, ମନେ ଆସିବ, କ'ଣ ଅସୁବିଧା ଅଛି? ଆମର ସବୁ କୃଷ୍ଣ ଉପରେ ଡିପେଣ୍ଡେଣ୍ଟ ହେବାକୁ ପଡ଼ିବ। ନିଜର ବିଚାର ଉପରେ କେବେ ବି ଆମେ ବିଶ୍ୱାସ କରିବା ଉଚିତ, ନିଜର ଯୋଗ୍ୟତା ନିଜର ବିଚାର ୟା ଉପରେ କେବେ ଡିପେଣ୍ଡ କରିବାନି। କାରଣ ଆମର ଅଲଟିମେଟ୍ ଜିନିଷ ହେଉଛି ଆମେ ଯେତେ ଭଲ କରିବା, ସାଧୁ ହୁଏ, ଗୃହୀ ହୁଏ, ଯିଏ ବି ହୁଏ, ମନେ ରଖିବାକୁ ପଡ଼ିବ ଅନ୍ତ ସମୟରେ ମୋତେ କୃଷ୍ଣଙ୍କୁ ସ୍ମରଣ କରିବାର ଅଛି। କୃଷ୍ଣ ଚେତନାରେ ମୁଁ ନ ରହିପାରିଲି, ମୁଁ ଫେଲ୍ ହେଇଗଲି, ନେକ୍ସଟ ଲାଇଫ୍ ପୁଣି ଗୋଟେ ପ୍ରିପେୟାର ପ୍ରସ୍ତୁତ ହେଇଯିବ। ସ୍ଥିର ଚିତ୍ତ ରହିବାର ଅଛି, ଅଭିଳାଷରୁ ମୁକ୍ତ ହେବାର ଅଛି, ଅଭିଳାଷ ବଢ଼ାବନି। ବହୁତ କିଛି ପ୍ରାପ୍ତ ହେଇଗଲେ ଯେ ତୁମେ ଗୋଟେ ସୁଖରେ ରହିଯିବ, ତୁମର ସବୁ କିଛି ଲାଇଫ୍ ସେଟ୍ଅପ୍ ହେଇଯିବ, ସେଟା ଭାବନି। କୃଷ୍ଣ ଯଦି ମନ ଭିତରେ ତୁମେ ରଖିପାରିଲ, କୃଷ୍ଣ ଚିନ୍ତା କରିପାରିଲ, ଭଗବତ ଚିନ୍ତା ରହିପାରିଲ, ତୁମେ ଯେଉଁ ସ୍ଥିତିରେ ରହିବ ସୁଖରେ ରହିବ। ବର୍ତ୍ତମାନ ଅଟ୍ଟାଳିକା ଭିତରେ ରହିକି ଲୋକ ସୁଖରେ ରହିପାରୁନାହାନ୍ତି, ସେତେବେଳେ ଯେକୌଣସି ଝୁମ୍ପୁଡ଼ି ଘରେ ରହୁଥିଲେ ଲୋକ ସୁଖରେ ରହୁଥିଲେ, ତାଙ୍କ ମୁଖରେ ହସ ବାହାରୁଥିଲେ। ଡିପେଣ୍ଡେଣ୍ଟ ଶିଖିବା ଉପରେ ଅଭିଳାଷ ଯାହାର ଯେତେ ବର୍ତ୍ତମାନ ତ ଭୌତିକ ଅଭିଳାଷଟା ଏତେ ବଢ଼ିଯାଉଛି ବୈଜ୍ଞାନିକ କୌଶଳତା ଦ୍ୱାରା, କୌଣସି ବ୍ୟକ୍ତିକୁ ସେ ଶାନ୍ତ କରିବାକୁ ଦେବନି। ଲୋକ କେବଳ ଗଧଭଳି ଖଟିବ, ଆଉ କେବଳ ସୌଖୀନ ଜିନିଷ ଗୁଡ଼ିକ ବ୍ୟବହାର କରିକି ମନକୁ ଶାନ୍ତି ଦେବ। ଇଏ ହେଉଛି ବିଜ୍ଞାନର ଗୋଟେ ଭାଣ୍ଡାମୀ, ବିଜ୍ଞାନର ଗୋଟେ ଯେପଟେ ଜୀବକୁ ଗୋଟେ ଭଣ୍ଡଉଛି। ଏଇଭଳି ଭାବରେ ଏତେ କୌଶଳତା ତିଆରି କରୁଛି, ଯେଉଁ କୌଶଳ ଦ୍ୱାରା ଗୋଟେ ବ୍ୟକ୍ତି 24 ଘଣ୍ଟା ଗଧ ଭଳିଆ ଖଟିବ, ଆସିକାଳ ମନର ଗୋଟେ ସାଟିସ୍ଫିକେସନ ପାଇବ, ଆତ୍ମାର କିଛି ନାହିଁ ମନ, ଏଇଟା ବିଜ୍ଞାନ କୌଶଳତା। ମାୟାର ଏଟା ଗୋଟେ ଟ୍ରିକ୍, ତ ସେଥିପାଇଁ ବୃହତ କୁ ସରଳ ଜୀବନ ରୁହତ, ମୋର ଅଭିଳାଷରୁ ତୁମେ ମୁକ୍ତ ହୁଅ। ଅଭିଳାଷ ମୁକ୍ତ ନହେଲେ ଚିତ୍ତ ସ୍ଥିର କେବେ ହବନି। ଏବଂ ପରବର୍ତ୍ତୀ ଶ୍ଳୋକରେ କହିଲେ କିଂ ପ୍ରଭାସ ଶେଷ, ଯେ ସ୍ଥିର ଚିତ୍ତ ଲୋକ, ସ୍ଥିତ ପ୍ରଜ୍ଞ ଲୋକ, ଆତ୍ମଚେତନଶୀଳ ଲୋକ, ତାର ଲକ୍ଷଣଟା କ'ଣ? ଦୁଃଖେ ସୁ ଅନବିଘ୍ନମନା, ସୁଖେ ସୁ ବିଗତ ସ୍ପୃହା, ବିହିତ ରାଗ ଭୟ କ୍ରୋଧ, ସ୍ଥିତ ଧୈର୍ଯ୍ୟ ଉଚ୍ଚତେ। ପ୍ରହଲ୍ଲାଦ ବିଦୁଷଣ ତାଙ୍କ ଟୀକାର ରଚନା କଲେ, ଅଥ ବ୍ୟୁତ୍ଥିତ ସ୍ଥିତ ପ୍ରଜ୍ଞ କିଂ ଭାସତେ ଇତି ଅସ୍ୟମ ଉତ୍ତର ମହା। ୟାପରେ ସ୍ଥିତ ପ୍ରଜ୍ଞ କ'ଣ କୁହେ ତାର ଉତ୍ତର କହୁଛନ୍ତି, ଦୁଃଖେସୁ ଇତି ଦ୍ୱାଧ୍ୟାମ। ଦୁଇଟା ଶ୍ଳୋକରେ କହିବେ, ଏ ଶ୍ଳୋକ ୟା ପରବର୍ତ୍ତୀ ଶ୍ଳୋକ। ୟା ପରବର୍ତ୍ତୀ ଶ୍ଳୋକ କ'ଣ ରହିଛି? ଯେ ସର୍ବତ୍ର ଅଭିନିମ ସେ ଶ୍ଳୋକ ରହିଲା, କେତେ ନମ୍ବର ଏଇଟା 56-57। ଦୁଇଟା ଶ୍ଳୋକରେ କିଂ ପ୍ରଭାସ ସେ ଉତ୍ତର ଦେଉଛନ୍ତି। 4 ପ୍ରଶ୍ନ ପୁରା ଅଧ୍ୟାୟ ଶେଷ କରିବ, କେଉଁ ପ୍ରଶ୍ନ କେତେବେଳେ ଯାଉଛି ସେଟା ଲକ୍ଷ୍ୟ କରିବାକୁ ପଡ଼ିବ। ସ୍ଥିତ ପ୍ରଜ୍ଞ ଲୋକର ଆଚରଣ କିଭଳି, ବଚନ କିଭଳି, କିଭଳି ସ୍ଥିତିରେ ସେ ରୁହେ, ଦୁଇଟି ଶ୍ଳୋକରେ କହୁଛନ୍ତି। ତ୍ରିବିଧେଷୁ ଆଧ୍ୟାତ୍ମିକାଦି ଦୁଃଖେଷୁ ସମୁତ୍ଥିତେଷୁ ସତ୍ସୁ ଅନୁବିଘ୍ନମନା। ଏଠି କହିଲେ ଦୁଃଖେଷୁ ଅନୁବିଘ୍ନମନା, କହିଲେ ନା ଦୁଃଖେଷୁ ଅର୍ଥାତ୍ ତ୍ରିବିଧ ଦୁଃଖରୁ, ଆଧ୍ୟାତ୍ମିକ, ଆଦିଭୌତିକ, ଆଉ କ'ଣ ରହିଲା, ଆଦି ଦୈବିକ, ଦେବତାମାନଙ୍କ ଦ୍ୱାରା ଦିଆଯାଉଥିବା ଦୁଃଖ ଅର୍ଥାତ୍ ପ୍ରକୃତି ଦ୍ୱାରା ଦିଆଯାଉଥିବା ଦୁଃଖ, ମାନସିକ ଦୁଃଖ, ଆଉ ଆଧ୍ୟାତ୍ମିକ କହିଲୁ ଆଧ୍ୟାତ୍ମିକ ଦୁଃଖ ମାନେ ମାନସିକ ଦୁଃଖ, ଆଦି ଦୈବିକ ଦେବତାମାନଙ୍କର ଦୁଃଖ, ଆଉ ଜୀବ ଦ୍ୱାରା ଭୌତିକ, ଭୌତିକ ମାନେ ଜୀବ ଦ୍ୱାରା। ତିନିଟା ଦୁଃଖ ବି କ'ଣ ମନେ ରଖିଲ ନା କ'ଣ, ଜୀବମାନଙ୍କ ଦ୍ୱାରା ଯୋଉ ପୀଡ଼ନ ମିଳେ ଏଇଟା ଦୁଃଖଟା, ତୁମର ଭାଇ ଶତ୍ରୁ ହେଇଯାଉଛି, ତୁମର ବନ୍ଧୁ ଶତ୍ରୁ ହେଇଯାଉଛି, ତୁମର ସ୍ୱାମୀ ଶତ୍ରୁ ହେଇଯାଉଛି, ବା ଯୋଉ ସବୁ ଜିନିଷ, ଏଇଟା ଜୀବ ଦ୍ୱାରା ଆସିବ, ଏଇଟା ସହିବାକୁ ପଡ଼ିବ। ସହିବା ଛଡ଼ା ଉପାୟ କିଛି ଜଗତର ନାହିଁ, ଭଗବାନ ସହିତ ସହିବାଟା ଶିଖଉଛନ୍ତି। ତ ସହିପାରିବ ମାନେ କର୍ମଫଳ ତିଆରି କରିବ, ଯିଏ ଟଏଲେଟ୍ ନ କରିପାରିବ ସେ ଗୋଟେ ନୂତନ କର୍ମଫଳ ତିଆରି କରିବ। ତୁମେ କାହିଁକି ସହିବାକୁ ପଡ଼ିବ ନା, ତୁମେ କର୍ମ କରୁଛ, ସେଇଟା ତୁମକୁ କିଏ କଷ୍ଟ ଦେଉଛି, ତୁମକୁ କିଏ କଷ୍ଟ ଦେଉନା, ତୁମର କର୍ମର ଏଟା ଫଳ, ୟୁ ହାଭ୍ ଟୁ ଟଲରେଟ୍। ତୁମେ କହିପାରୁନି ସେ ଲୋକଟା ଖରାପ, କେହି କହିପାରୁନି ସେ ଲୋକ ଖରାପ, ନିଜେ ଖରାପ, ନିଜେ ଆମେ ଖରାପ, କେହି ଖରାପ ନୁହନ୍ତି। ଇଏ ହେଉଛି ପୁରା ଟପ୍ ମୋଷ୍ଟ ସିଦ୍ଧାନ୍ତ। ଆମେ କ'ଣ କରିବା, ଡିବୋଟି ବିଷୟରେ ଆମେ ଜାଣିଦେଲେ ହଁ ସେ ଲୋକ ଖରାପ, ଟେନ୍ସ କିପ୍ ଡିଷ୍ଟାନ୍ସ, ପ୍ରଣାମ କର ଦୂରରୁ, ଆମେ ଜାଣିପାରୁଛୁ ଆମେ କନସିୟସନେସ୍ ଅଛି ନା, ତା ଦ୍ୱାରା ମୁଁ ଉତ୍ପୀଡ଼ନ ପାଉଛି, ମୋର ଭଜନରେ ବାଧା ହେଉଛି, ପ୍ରଣାମ କରି ଦୂରରୁ ରୁହ, ତା ପଛରେ ଲାଗନି, ତାକୁ ବ୍ଲେମ୍ କରନି, କିମ୍ବା ତାକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରନି, ଯେ ତୁମେ କର୍ମଫଳ ତିଆରି କରିବ। ଜଗତରେ ତୁମେ ଏମିତି ଭାବରେ ବଞ୍ଚ, କାହାର କୁହନ୍ତିନି କାହାର ଚଲାପଥରେ କଣ୍ଟା ହୁଅ ନା, ତୁମେ କେବେ ସୁଖରେ ରହିପାରିବନି। ତୁମେ କହିବ ମୁଁ ରାଇଟ୍ କଥା କହୁଛି, ତୁମେ ରାଇଟ୍ କଥା କହୁନା, ବହୁତ ରାଇଟ୍ କଥା କହୁ ତୁମେ, ତୁମେ ଠିକିବ, ଆମେ ସବୁ ଜୀବନ ଅନୁଭବ କରି ଦେଖୁଛୁ, ବହୁତ ରାଇଟ୍ କଥା କହିଲେ ତୁମର କିଛି ଲାଭ ହେବନି। ତୁମେ ରାଇଟ୍ କହିକି ତୁମେ କ'ଣ ଗୋଟେ ରଙ୍ଗ ଲୋକ କେବେ ରାଇଟ୍ କରିପାରିବି, ଭୁଲ ଲୋକଟାକୁ ଠିକ୍ କରିପାରିବି, ଆମେ ତ ଜୀବନ ସାରା କହିଛୁ, କିଛି ଫାଇଦା ନାହିଁ, ବେଟର ଫୋକସ୍ ଅନ୍ ୟୋର ଭଜନ। ଜଗତରେ ଦେବତା ଲୋକ ରହିବେ, ଅସୁର ଲୋକ ରହିବେ, ସମସ୍ତ ସବୁ ଲୋକ ରହିବେ, ଭକ୍ତ ବି ରହିବେ, ଆମର କ'ଣ ଦରକାର ଅଛି? ଆମେ ଠିକ୍ କହିଦେଲେ ଯେ ଗୋଟେ ଲୋକ ପରିବର୍ତ୍ତନ ହେଇଯାଏ ତା ନାହିଁ, ଆଉ ଠିକ୍ କହିଦେଲେ କାହିଁ ମନଟା ଖୁସି ହେଇଯାଏ, ଜଣେ ଲୋକ ଯଦି ପରିବର୍ତ୍ତନ ହେଉନି, ଆମେ ଠିକ୍ କହିକି ଲାଭ କ'ଣ, ଶତ୍ରୁତା ତିଆରି କରିବା କଥା, ଉଦ୍ବେଗତାକୁ ଦେବା କଥା। କେବଳ ଯେଉଁମାନେ ସାଧୁମାନେ କେବଳ ନିରପେକ୍ଷ କଥା କହିବେ, ଯେ ତାଙ୍କର ପ୍ରତିକ୍ରିୟାକୁ ଗ୍ରହଣ କରିପାରିବ ଆଉ ସେ ଜୀବ ପ୍ରତି ଅପରାଧ ସିଏ କରିବନି, ଘୃଣ୍ୟ ଭାବ ଆଣିବନି। ତୁମକୁ ଯେତେବେଳେ ରାଇଟ୍, ତୁମେ ଯେତେବେଳେ ରାଇଟ୍ କଥା କହୁଛ ଯେ କିଏ ଗ୍ରହଣ ନକଲା, ତୁମେ ତା ପଛରେ ଲାଗିଲ ମୁଁ ଠିକ କଥା କହିଲି ମାନିଲାନି, ତୁମେ ତୁମର କର୍ମ ତିଆରି କଲ ପୁଣି, ତୁମ ରାଇଟ୍ କର୍ମ ମୂଲ୍ୟ କ'ଣଟା ଅଛି? ଭକ୍ତିର କଥା ସହଜ କେମିତି ଭାବି ଦେଉଛ? ଭକ୍ତି ହରେ କୃଷ୍ଣ ମହାମନ୍ତ୍ର ଯେମିତି ପରେ ସେମିତି ଜପ ହେଇକି ଶୁଦ୍ଧ ନାମଟା ହେଇଯିବ, ହେବନି। ଗୋଟିଏ ପଏଣ୍ଟରେ ତୁମେ ଅଟକି ରହିଯିବ, ତୁମେ ଯଦି ଶୁଦ୍ଧ ନାମ କରିବ ଭଗବାନ ଅପରାଧରୁ ମୁକ୍ତ ହେଇପାରିବନି। କୌଣସି ଜୀବ ପ୍ରତି ଯେମିତି କେମିତି କେମିତି ନ ହୁଏ, ସେଥିପାଇଁ ତୁମକୁ ବହୁତ କସିୟସ୍ଲି ଚଳିବାକୁ ପଡ଼ିବ, ଏ ପ୍ରିନ୍ସିପଲ ଗୁଡ଼ାକ ମାନିବାକୁ ପଡ଼ିବ। ଦୁଃଖ ଆସିବ ହିଁ ଆସିବ, ପ୍ରତ୍ୟେକ ଲୋକକୁ ଦୁଃଖ ଆସୁଛି, ହେଲେ କୃଷ୍ଣଙ୍କ ଇଚ୍ଛାରେ ଆସିପାରେ ବା କର୍ମ ହିସାବରେ ଆସିପାରେ, ତୁମକୁ ସହାୟ ଶିଖିବାକୁ ପଡ଼ିବ। ହେଲେ କାହିଁକି ଆସୁଛି ନା? ଆମର କର୍ମ ଫଳ ସେଇଭଳିଆ, ହେଲେ ଆଉ କିଛି ତାର ସମାଧାନ ନାହିଁ। ତୁମେ ଭୁଲ ଲୋକ ହେଇଥା କି ଠିକ ଲୋକ ହେଇଥା, ତୁମେ ଠିକ ଲୋକ ହେଇଥିଲେ ବି ଦୁଃଖ ଭୋଗୁଛ, କାହିଁକି? ଏଇଟା କୃଷ୍ଣଙ୍କ ଇଚ୍ଛା ହେଇପାରେ, ଆଉ ତାର କି ସମାଧାନ? କାହିଁକି ପ୍ରଶ୍ନ କଲେ ତୁମେ ଫେଡ଼ପ୍ ହେଇଯିବ? ଯିଏ କାହିଁକି କେବଳ ପ୍ରଶ୍ନ କରେ ସେ ଅସୁବିଧାରେ ପଡ଼େ, ତା ମୁଣ୍ଡ ଖରାପ ହେଇଯିବ, କଣ ତାର ଉତ୍ତର ପାଇବ? ତୁମକୁ କାହିଁ ଦୁଃଖ ମିଳୁଛି, ତାଙ୍କ କାହିଁ ଦୁଃଖ ମିଳିଲାନି? ସୀତା ଜାଜ୍ଞାସିନୀ ମଣ ଭିତରେ ହେଲେ ତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଲା, ଶେଷର ଭୂମି ଭିତରେ ପ୍ରବେଶ କଲେ। ଗୋଟେ ବହୁ ଯଦି କହିବେ ମୁଁ କାହିଁ ଏତେ ସଫରିଂ କରୁଛି, ତୁମର କ'ଣ ଆନ୍ସର? ସୀତାଙ୍କୁ ପଚାର, ଯାହା ସୀତାଙ୍କ ଟେଲିଫୋନ୍ ନେଇକି ପଚାରୁନ ସୀତାଙ୍କୁ, ସେ ରାମଙ୍କର ପତ୍ନୀ ନେଇକି ତାଙ୍କ ବନବାସକୁ ପଠା ହେଲା, ସେ ତାଙ୍କର କିଛି ଅସୁବିଧା ନଥିଲା କାହିଁ ଅଗ୍ନି ପରୀକ୍ଷା ଦେଲେ? ତୁମେ କ'ଣ କ୍ୱେଶ୍ଚନ୍ କରୁଛ? କର୍ମୀ ଲୋକଟା କରେ, ଡିଭୁଟି ଗୁଡ଼ା କେବେ କେବଳ ଡିଭୁଟି ଏତିକି ଜାଣି ଏଇଟା ମୋର କର୍ମ ଫଳ, ତତେ ଅନୁକମ୍ପା ସୁସମୀକ୍ଷ ମାଣ, ଏଇଟା ମୋର କେବଳ ଅନୁକମ୍ପା, ଏଇଟା ମୋର ଏବଂ କୃତମ ଆତ୍ମବିବାହ, ମୋର ଏଇଟା ଆତ୍ମବିବାହ, ମୁଁ ନିଜେ କରିଛି, ଏଇଟା ଫଳଟା ମିଳୁଛି, ତା ଦ୍ୱାରା ମିଳୁଛି, ମୋର ଅସୁବିଧା କ'ଣଟା ହେଇଛି? ସେଇଟା ସହିନେଲେ ସରିଗଲା, କର୍ମ ଫଳଟା ସହିନିଅ, କାହାକୁ ଦୋଷ ଦିଅନି। ଦୋଷ ଲଦିକି ମନଟା କେବଳ ଶାନ୍ତ ହୁଏ, ସେଥିରେ କିଛି ଫାଇଦା ହୁଏନି। ଯିଏ ସହିବା ଶିଖିଗଲା ସେ ବଢ଼ିଯିବ ଆଗକୁ, ସେ ଜାଣିଛି କର୍ମ ଫଳଟା ଭୋଗିଦେଲା, ତା ରିଆକ୍ସନ୍ ଆସିବନି ଆଉ। ଠିକରେ ହଉ ବା ଭୁଲରେ ହଉ, ଗୋଟେ ଜୀବ ପ୍ରତି ଈର୍ଷା ମନୋଭାବ ରହିଲେ ହବନି ତୁମର ଭଜନ। ସାଧୁମାନେ ଠିକ ଭୁଲଟାକୁ ଠିକ ଭୁଲ କୁହନ୍ତି, କିନ୍ତୁ ସେ ଜୀବର କଲ୍ୟାଣ ପାଇଁ କୁହନ୍ତି, ସେଥିରେ ତାଙ୍କର ସେ ଜୀବର କେବେ ଘୃଣା ଘୃଣ୍ୟ ଭାବ କରନ୍ତିନି। କିନ୍ତୁ ଆମେ ଠିକ ଭୁଲ କହିଲେ କେବେ ସେଟା ବାଲାନ୍ସ କରିପାରିବନି ମାଇଣ୍ଡଟାକୁ, ଆମେ ତାକୁ ଗୋଟେ ଘୃଣା କରିକି ଭୁଲ କଥା କହିବା, ତାର ମଙ୍ଗଳ କେବେ ଚିନ୍ତା କରିପାରିବେନି। ସେଥିପାଇଁ ଆମର ଫିଲିଙ୍ଗସ୍, ଆମର ଭାବନାଟା ଡିଫରେଣ୍ଟ, ଗୋଟେ ସାଧୁର ଭାବନା ଡିଫରେଣ୍ଟ। ଆମେ ସାଧୁକୁ ଅନୁକରଣ କରି କହିପାରୁ, ସାଧୁ ଏମିତି କଥା କହୁଛି ମୁଁ ଏମିତି କହିବି, ସେ ତାଙ୍କୁ ଚେଷ୍ଟା ଯିବ ମୁଁ କହିବି ନାହିଁ, ସାଧୁ ସେଟା କରିକି ତା ସେ ଭୋଜନ କରିପାରିବ। ନାରଦ ମୁନି ଶହେ ଶହ ଅଭିଶାପ ଦେଇକି ସେ ଭୋଜନ କରିଛନ୍ତି, ଗୋଟେ ଯୋଗୀ ସେଟା ଅଭିଶାପ ଦେଇକି ସେ ଭୋଜନ କରିପାରିବନି, ଯୋଗୀ ଅଭିଶାପ ଦେଲେ ତା ପାୱାର ପଳେଇଗଲା। ଖରାଜ ନାରଦ ମୁନି ଅଭିଶାପ ଦେଇକି ଗୋଟେ ଜୀବକୁ ବୈକୁଣ୍ଠ ପଠେଇ ଦେଉଥିଲେ, ନଳକୁବେରକୁ ଅଭିଶାପ ଦେଲେ ସେ କୃଷ୍ଣଙ୍କୁ ପାଇଗଲେ, ହେଲେ ହବ ସ୍ୱାଭାବିକ ସ୍ଥିତି ସମାନ ନୁହେଁ, ସେଥିପାଇଁ କାହାକୁ ଅନୁକରଣ କରିବା ଦରକାର। ଦୁଃଖେ ସୁନବିଘ୍ନ ମନ ସୁଖେ ସୁବିଗତ ପୁରା ତ୍ରିବିଧେଷୁ ଆଧ୍ୟାତ୍ମିକାଦିଷୁ ଦୁଃଖେଷୁ ସମୁତ୍ଥିତେଷୁ, ଏ ତିନିଟା ଦୁଃଖରୁ ଉତ୍ଥିତ, ସମ୍ୟକ ଉତ୍ଥିତ ତ୍ରିବିଧ ତାପ ଯୋଉ ଆସୁଛି ନା, ତାକୁ ସହିଆ ଶିଖିବାକୁ ପଡିବ। ଅନୁବିଘ୍ନ ମନ ପ୍ରାରବ୍ଧ କେମିତି ଲେଖୁଛନ୍ତି ସେ, ଅନୁବିଘ୍ନ ମନ ଅର୍ଥ ବିଚଳିତ ହବନି, କେମିତି ବିଚଳିତ ହବନି, ଦୁଃଖ ଆସୁ ବିଚଳିତ ହବନି, ଏଇଟା କହୁଛନ୍ତି ଅନୁବିଘ୍ନ ମନ। ତାକୁ ଅର୍ଥ କଲେ ପ୍ରାରବ୍ଧ ଫଲ ଅନ୍ୟ ପ୍ରାରବ୍ଧ ଫଲ୍ୟାନି ଅମୁନି ମୟା ଅବଶ୍ୟ ଭୋଗତବ୍ୟାନ୍ ଇତି କେନଚିତ ପୃଷ୍ଟ ସ୍ୱଗତବା ବୃବନ୍ ତେଭ୍ୟୋ ନ ଉଦ୍ଭିଜତେ ଇତି ଅର୍ଥ। ସେ ସବୁ ଭଗବାନଙ୍କ ଲୋକ ଲେଖିଛନ୍ତି, ଆଉ ତୁମେ ଯେତେ ପାଠ ପଢିକି ଯେତେ ପ୍ରିଚିଂ କରି ତୁମେ ଯେତେ ଭଜନ କଲେଟା କ'ଣ, ତାଙ୍କ ପଏଣ୍ଟ ଗୁଡ଼ା ଧରିପାରିବନି ତୁମେ ଘୁରି ବସିକି ଜୀବନ ସବୁ ଭିତରେ? ଏସବୁ ବଡ଼ ସୂକ୍ଷ୍ମ ଜିନିଷ ଆଚାର୍ଯ୍ୟମାନେ ତ ବସିକି ସବୁ ଭଗବାନଙ୍କୁ ଦେଖିକି ସେ ଲୋକ ସବୁ କାହିଁ ଟିକେ ଟିକେ ପଡ଼ିଲେ ଗୀତାରେ ଟିକା ସେ କାହିଁ ଲାଗିଲେ ବଳଦେବ ଦେଉଛନ୍ତି, ସିଏ ଗୋବିନ୍ଦଙ୍କ କୃପା ପାଇଥିଲେ, ଗୀତାରେ କ'ଣ ଦରକାର? ଆମେ ଗୋଟେ ଗୀତ କେୟାର କରୁନି, କ'ଣ ଗୀତ ପଢ଼ିବ ମୁଁ, ଏଇଟା କ'ଣଟା ପଢ଼ିବ ଏ ସିଏ ଆପଣ ଲେଖିଛନ୍ତି, ସେ କାହିଁ ସବୁ ରଚନା କରିଛନ୍ତି? ଅବହେଳା ଆମେ ସବୁ କରୁଛେ ନା, ଶାସ୍ତ୍ର ସିଦ୍ଧାନ୍ତକୁ ଅବହେଳା କରୁଛେ, ସବୁ ହେୟ ଜ୍ଞାନ କରୁଛେ, ଭୋଜନ ହବନି ଏମିତି, ବହୁତ ସୂକ୍ଷ୍ମ ଜିନିଷ ସେସବୁ। ଜଣେ କେମିତି ଖାଲି କହିଦେଲେ ଯେ ମୁଁ ଦୁଃଖକୁ ସହିନେବି, ସହିଯିବ, ତା ଉତ୍ତର ଦେଉଛନ୍ତି ମୟା ପ୍ରାରବ୍ଧ ଫଲ ଅମୁନି, ଇଏ ହେଉଛି ମୋର ସବୁ ପ୍ରାରବ୍ଧ ଫଳ, ମୋତେ କାହିଁ ଦୁଃଖ ମିଳିଲା? ଏଇଟା ମୋର ପାଣ୍ଡବମାନେ କେମିତି ସହୁଥିଲେ, ପାଣ୍ଡବମାନେ କେମିତି ସହିପାରୁଥିଲେ, କୁନ୍ତି କେମିତି ସହିପାରୁଥିଲେ ନା, ସେ ସବୁବେଳେ ଭାବୁଥିଲେ ଏଇଟା ମୋର ପ୍ରାରବ୍ଧ ଫଳ, ମାନେ ପୂର୍ବର ଫଳ ନଥିଲେ ବି ସେ ଭାବୁଥିଲେ, କୃଷ୍ଣ ତାଙ୍କୁ ଦେଉଥିଲେ ବି ସେ ଭାବୁଥିଲେ, ଅନ୍ୟ କେହି ଦୁଃଖର କାରଣ ନୁହନ୍ତି। ଆଇଦର କୃଷ୍ଣଙ୍କୁ ଦୁଃଖର କାରଣ ଦିଅ, ନହେଲେ ନିଜେ ଦୁଃଖର କାରଣ ହବ, ଦୁଃଖର କାରଣ କୃଷ୍ଣ ଦେଇପାରନ୍ତି ମୋତେ, ତାଙ୍କ ଆଡ଼କୁ ଆସକ୍ତି ବଢ଼ିବା ପାଇଁ, ସେଟା ଦୁଃଖ ବୋଲି କୁହାହେବନି। କୃଷ୍ଣ ଯଦି ତୁମକୁ ଆସକ୍ତି ଦଉଛନ୍ତି, ଦୁଃଖ ଦଉଛନ୍ତି, ସେଟାକୁ ଚକ୍ରପତି ଦୁଃଖ ବୋଲି ମାନୁନାହାନ୍ତି। କାରଣ କୃଷ୍ଣ ଦୁଃଖ ଦିଅନ୍ତିନି କି ସୁଖ ଦିଅନ୍ତିନି କି ଉଭୟ ଦିଅନ୍ତିନି, ପୁରା କାଟିଦେଲେ ସିଦ୍ଧାନ୍ତ। ଯିଏ କୌଟି ସିଦ୍ଧାନ୍ତ ଜାଣିନି ସେ କିଛି ବି ଟିକି ପାରିବନି, ସ୍ପେଶାଲି ବର୍ତ୍ତମାନ ଷ୍ଟେଜରେ। ଆଗରୁ ଲୋକଙ୍କର ସିମ୍ପ୍ଲିସିଟି ଥିଲା, ସେ ସିଦ୍ଧାନ୍ତ ନ ଜାଣିଲେ ହରେ କୃଷ୍ଣ କହୁଥିଲେ, ଗୁରୁ ଯାହା କହିଲେ ମାନିଲେ। ବର୍ତ୍ତମାନ ତୁମ ମୁଣ୍ଡ ଭିତରେ ହଜାର କଜଡ଼ା ବସିଛି, ଏ ନେଟ୍ର ଏଇଆ ପ୍ରବଚନ ଶୁଣିଦେବ, ତା ନେଟ୍ର ତା ପ୍ରବଚନ ଶୁଣିଦେବ, ଏଠି ପଢ଼ିଦେବ ସେଠି ପଢ଼ିଦେବ, ମୁଣ୍ଡ ଭିତରେ ଭୂତ ସବୁ ବସିଛି। ତ ସିଦ୍ଧାନ୍ତ ନ ଜାଣିଲେ ପୁରା ଗଡ଼ି ପଡ଼ିବେ ସାଙ୍ଗେ ସାଙ୍ଗେ। ଗୁରୁ ବୈଷ୍ଣବ ସଂଘ ଆଚାର୍ଯ୍ୟ ଏମାନଙ୍କୁ ସବୁ ଦୋଷ ଦେଉଥିଲେ, ଭଗବାନ ଦୁଃଖ ଦିଅନ୍ତିନି କି ଭଗବାନ ସୁଖ ଦିଅନ୍ତିନି, ଭଗବାନ ଦୁଃଖ କାହିଁକି ଦେବେ, ଦୁଃଖ ଦେଲେ ତାଙ୍କର ଗୋଟେ ଗୁଣ ପଳେଇବ, କ'ଣ ଭକ୍ତ ବାତ୍ସଲ ଏ ଗୁଣଟା ରହିବନି, ଯେଉଁଟା ତାଙ୍କର ହଉଛି ଯାହା କୁହନ୍ତି ଚକ୍ରବର୍ତ୍ତୀ ଗୁଣ, ସବୁ ଗୁଣ ଭିତରେ ଶ୍ରେଷ୍ଠ ଗୁଣ ଭକ୍ତ ବତ୍ସଳତା। ଭଗବାନ ଦୁଃଖ ଦେଲେ ତାଙ୍କ ନାଁଟା ଭକ୍ତ ବତ୍ସଳ କେମିତି ହବ, କଣ୍ଟ୍ରାଡିକ୍ସନ ହେଇଗଲା। ସେସବୁ ଆଚାର୍ଯ୍ୟମାନେ ଲେଖିଛନ୍ତି ନା, ଆଉ ସୁଖ ଦୁଃଖ ତ ଦିଅନ୍ତିନି, ଆଉ ସୁଖ ଦିଅନ୍ତି କି ନା ସୁଖ ଦେବେନି, ସୁଖ ଅଦୃଷ୍ଟତ୍ଵ, ଯିଏ ଭଗବାନ ଡାକୁନି ଭଗବାନଙ୍କ ସହିତ ଯାହାର ଲିଙ୍କ ନାହିଁ ସେ କ'ଣ ସୁଖ ରହୁନି କି, ଧନ ସହିତ ଭଗବାନ କ'ଣ ଯୋଡ଼ିବା ଦରକାର, ଦେହ ସୁଖ ଭଗବାନ କାହିଁକି ଦେବେ, ସେଟା ତ ନ ଚାହିଁଲେ ମିଳିଛି ତ ପ୍ରାରଦେଶ। ରାବଣ କ'ଣ ଲଙ୍କା ରାମଙ୍କୁ ମାରୁଥିଲା କି, ରାବଣ ତ ଲଙ୍କା ରାମଙ୍କୁ ମାରୁନଥିଲା, କେଉଁଠି କେଉଁଠି ଥିଲା ଲଙ୍କା, ସ୍ୱର୍ଣ୍ଣପୁରରେ ଥିଲେ, ଲଙ୍କା ଖାଲି କହିଲେ ହବନି, ସ୍ୱର୍ଣ୍ଣପୁର ଲଙ୍କା କୁହନ୍ତି, ଧନ ସହିତ ଭଗବାନ କାହିଁ ଯୋଡ଼ୁଛୁ, ସେ ତ ନାସ୍ତିକ, ଏକ ନମ୍ବର ନାସ୍ତିକ। ଏ ଅମରାବତୀପୁରରେ ରହୁଥିଲା ହିରଣ୍ୟକଶିପୁ, ସେ ତ ଦେବତାଙ୍କୁ ବିରୋଧ କରି ରହୁଥିଲା। ପୋଜିସନ ଧନ ସହିତ ତୁମର ସୋସିଆଲ ପୋଜିସନ ସହିତ ଭଗବାନଙ୍କୁ ଯୋଡ଼ନି, ଭଗବାନ ଇଜ୍ ଡିଫରେଣ୍ଟ, ଏଇଟା ଭଗବାନଙ୍କର ଫଳ ନୁହେଁ, ଦୟାର ଫଳ ନୁହେଁ। ଯିଏ ମାନୁନାହାନ୍ତି, ଯିଏ କୃଷ୍ଣଙ୍କୁ ମାନୁନାହାନ୍ତି, ଗୁରୁ ବ୍ରାହ୍ମଣ ଦ୍ରୋହୀ, ସେମାନଙ୍କ ପାଖରେ ଧନ ଅଛି, ସେଥିରୁ କଣଟା ଅଛି, ରାବଣ ପାଖରେ ଧନ ଥିଲା, ଧନ ସହିତ ରାମଙ୍କୁ ଯୋଡ଼ନି କି କୃଷ୍ଣଙ୍କୁ ଯୋଡ଼ନି, ସେଟା ବ୍ଲେସିଂସ ନୁହେଁ, କେବେ ବି କୃପା ନୁହେଁ। ଆମର ସବୁ ସିଦ୍ଧାନ୍ତ ପୁରା ଟିକେ ଟିକେ ସିଦ୍ଧାନ୍ତ ପୁରା ପଏଣ୍ଟ ପଏଣ୍ଟ ହେଇଯିବ, ଆଉ ଆଜିକାଲି ତୁମେ ସିଦ୍ଧାନ୍ତ ନ ଜାଣିବ ମାନେ ତ ପ୍ରଗତି କେବେ ବି କରିପାରିବନି ଭକ୍ତିରେ। ଆଉ ବହୁତ ପ୍ରକାର ଷ୍ଟେଟମେଣ୍ଟ ତୁମେ ଶୁଣିବ, ପଜଲ୍ ହେଇଯିବ ତୁମ ପାଇଁ, ଭଗବାନ ଦୁଃଖ ଦିଅନ୍ତିନି ଆଉ ସୁଖ ବି ଦିଅନ୍ତିନି, ଆଉ ଉଭୟ ଦିଅନ୍ତି କି, ଉଭୟ ଦିଅନ୍ତି କି, କ'ଣ ଦୁଃଖ ସୁଖ ଉଭୟ ଦିଅନ୍ତି କି, ନା ଦୁଃଖ ସୁଖ ଉଭୟ ଦେଲେ ଗୀତାରେ ଯୋଉ ଷ୍ଟେଟମେଣ୍ଟ କହିଛନ୍ତି ପୁରା ଦୋଷ ଲାଗିଯିବ ତାଙ୍କ ଉପରେ, ସୁହୃଦମ ସର୍ବଭୂତାନାମ ଜ୍ଞାନତମାନ ସନ୍ତି ମୃତ୍ୟୁଛନ୍ତି। ଏଠି ସୁହୃଦମ ସୁହୃଦମ ମାନେ କ'ଣ କିଛି ଦିନ ଦୁଃଖ କିଛି ଦିନ ସୁଖ ଦେବେ, କଟିଗଲେ ଚକ୍ରପାତ ଏ ବିଷୟରେ ଭକ୍ତିର ଯେତେ ସିଦ୍ଧାନ୍ତ ଯଦି କେହି ଜୀବନ ଜାଣିବା ପାଇଁ ଯାଏ ସେ କେବଳ ଚକ୍ରପାତଙ୍କ ଟୀକା ପଡ଼ିବ, ଆଉ ସେଇଟା ପ୍ରଭୁପାତ ସବୁ ରଚନା କରିବେ ଭାଗବତରେ, ତ ଧରିବାକୁ ପଡ଼ିବ କେଉଁଠି ପ୍ରଭୁପାତ ଏ ଶ୍ଳୋକରେ କେଉଁଠି ଭାଗ ଆଣିଛନ୍ତି, ଆଉ ତୁମେ ପଢିବ ପଢିକି ବି ଧରିପାରିବେ, ଶାସ୍ତ୍ର କୃପା ହେଲେ ପଢିକି ଧରିପାରିବେ, ଶହ ଶହ ଟୀକାକାର ସେମିତି ପଢିଛନ୍ତି, ସେ ବି ଧରିପାରିବେନି, କାହିଁକି ସେ ଟୀକା ପଡ଼ିଦେବେ କିନ୍ତୁ ଗୋଟିଏ ସିଦ୍ଧାନ୍ତ ଧରିପାରିବେନି। ଆଚାର୍ଯ୍ୟ ଅନୁଭୂତି ନହେଲେ କିଛି ହବନି, ଭାଗବତ ଅନୁଭୂତି ନହେଲେ କିଛି ହବନି, ସେବା କର, ସେବା କରିକି ଯଦି କିଛି ଶ୍ରଦ୍ଧା କରିପାରିବ ଆଚାର୍ଯ୍ୟ ଅନୁଗୃହିତ ପୁଣି ହବ, ଆଚାର୍ଯ୍ୟ ତୁମକୁ ଦୟା କରି ତୁମେ ଧରିପାରିବ ସିଦ୍ଧାନ୍ତ, ନା ହଜାର ପଢ଼ିଥିବ ତୁମେ ସେ ଜିନିଷଟାକୁ ତୁମେ ପ୍ରାକ୍ଟିକାଲ କାମରେ ଲାଗିପାରିବନି କି ସେଠି ତୁମେ ଯୋଡ଼ିପାରିବନି। ଭଗବାନ ସୁଖ ଦିଅନ୍ତିନି କି ଦୁଃଖ ଦିଅନ୍ତିନି କି ଉଭୟ ସୁଖ କିଛି ଦିନ ସୁଖ କିଛି ଦିନ ଦୁଃଖ ଦିଅନ୍ତିନି, ଦେଲେ ଭଗବାନଙ୍କର ତିନିଟା ଜିନିଷ ଓଲଟା ହେଇଗଲା, ସୁହୃଦ ତ କଟିଯିବ ଯେ ସୁଖ ଦୁଃଖ ଉଭୟ ଦେଲେ, ଆଉ ଦୁଃଖ ଦେଲେ ଭକ୍ତ ବାତ୍ସଲ୍ୟ ଗୁଣ କଟିଯିବ, ଆଉ ସୁଖ ଦେଲେ ହେଟା ତ ପ୍ରାରଦେଶରେ ମିଳୁଛି, ତାକୁ ସୁଖ ଭଗବାନ କାହିଁ ଦେବେ, ତାଙ୍କ ଦେହ ସୁଖଟା କାହିଁ ଦେବେ, ଯିବୁ ଦେବେ କଟିଗଲା, ତାହେଲେ କ'ଣ କରିବାକୁ ପଡ଼ିବ ବର୍ତ୍ତମାନ, ଭଗବାନ ଭଗବାନଙ୍କ ଲିଙ୍କ କଟିଗଲା, ଦୁଃଖ ଯା ଆସୁଛି ଏଥିରେ ଭଗବାନଙ୍କର କିଛି ହାତ ନା, ବର୍ତ୍ତମାନ ତୁମ ଆଡ଼କୁ ଆଇଲା, ତୁ କହ ସେ ଲୋକ ମୋତେ ଦୁଃଖ ଦଉଛି, ଆଚ୍ଛା ସେ ଲୋକ ଅନ୍ୟକୁ ଦୁଃଖ ଦେଲା ତୁମକୁ କାହିଁ ଦୁଃଖ ଦେଲା, ସେ କ୍ୱେଶ୍ଚନ୍ କର, ଜଣେ ଆନାଲାଇଜ୍ କରୁ, ସେ ଲୋକଟା ତାକୁ ଦୁଃଖ ଦେଲା ନା ମୋତେ କାହିଁ ଦୁଃଖ ଦେଲା, ସେ ପୂର୍ବରୁ ମୋର ବନ୍ଧୁ ଥିଲା କାହିଁକି ଶତ୍ରୁ ହେଲା, ଲୋକଟା ବୁଝିପାରୁନି, ସେ କର୍ମଫଳ କେତେ ସୁନ୍ଦର ସେ ଲେଖିଲେ, ଅନୁଦ୍ବିଗ୍ନ ମନହା, ଅନୁଦ୍ବିଗ୍ନ ଅର୍ଥ କ'ଣ କହିଲେ ନା, ପ୍ରାରବ୍ଧ ଫଲାନି ଅମୁନି ମୟା ଅବଶ୍ୟ ଭୁକ୍ତବ୍ୟାନ୍ ଭୁକ୍ତବ୍ୟାନ୍ ଇତି କେନେଚିତ୍ ପୃଷ୍ଟ, ଯଦି କେହି ପ୍ରଶ୍ନ କରନ୍ତି ତୁମେ କାହିଁ ଦୁଃଖ ଭୋଗୁଛ, ଗୋଟେ ଭକ୍ତକୁ ପ୍ରଶ୍ନ କର ତୁମେ କାହିଁ ଦୁଃଖ ଭୋଗୁଛ, ସେ କ'ଣ କହିବ, ମୋତେ ସେ ଲୋକ ଦୁଃଖ ଦେଲା କହିବନି, ମୋର ଏଇଟା କର୍ମଫଳ। ଆଚ୍ଛା ସ୍ୱଗତମ ବା ବୃବନ୍ ତଧ୍ୟ କେନଚିତ୍ ପୃଷ୍ଟ, ଯଦି କିଏ ପଚାରିବେ କହିବ କିମ୍ବା ନିଜେ ନିଜେ କହିବ, ନିଜ ମନକୁ ବେଳେବେଳେ ଆସୁଛି ନା ମୁଁ କାହିଁକି ଦୁଃଖ ଭୋଗୁଛି, ମୋର କର୍ମଫଳ, ଯଦି କିଏ ପଚାରନ୍ତି କ'ଣ କହିବ, ମୋର କର୍ମଫଳ, ଏଇଟା କହିକି ସେ ସହିବ, ଏଠି କହୁଛନ୍ତି ତେଭ୍ୟୋ ନ ଉଦ୍ବିଜିତ ଇତି ଅର୍ଥ, ଏଥିରେ କିଏ ପଚାରିଲେ ବା ନିଜେ ସେ ଉଦ୍ବିଜିତ ହବନି, ଉଦ୍ବିଜିତ ଅର୍ଥ ବିଚଳିତ ହବନି, ସ୍ଥିର ରହିବ। ତାର ସେ ସମାଧାନ ତ କିଛି ନାହିଁ ଆଉ, ତୁମେ ଯେତେ ଛାଟିପିଟି ହେଲେ କ'ଣ ହେଲା, ମାଛଟା ଜାଲ ଭିତରେ ପଡ଼ିଗଲା, ଯେତେ ଯେତେ ଛାଟିପିଟି ହେବ, ଛାଟିପିଟି ହେଲେ କ'ଣଟା ହବ, କ'ଣ ହବ, ସେ ବେଶୀ ସନ୍ଧି ହବ, ତା କଷ୍ଟଟା ବେଶୀ ପାଇବ ନା, ଚୁପଚାପ ରହିଯା ବାପା, ଚୁପଚାପ ରହିଯା, ଯେତେ ସମୟ ବଞ୍ଚୁ ଭଲରେ ବଞ୍ଚୁ, ଯେ ଖୋଲିବା କଥା ସେ ତାର ଜାଲୁଆ ଖୋଲିଦେବ, ଛାଟିପିଟି କାହିଁକି ହଉଛୁ, ସେ କର୍ମଫଳ ବେଳେ ତୁମେ ବେଶୀ ଛାଟିପିଟି ଷ୍ଟାଇଲ ଦେଖିବ, ଷ୍ଟାଇଲ ଦେଖିଲେ ମରିବ ବାପା, ହଇରାଣ ହବ, କର୍ମଫଳ ସମୟଟା ଭଲ ନାହିଁ ତୁମର, ଚୁପ୍ କିଣି ମୁଣ୍ଡ ପୋତି ଦିଅ, ପାଟି ବନ୍ଦ କରିଦେବା ଦରକାର, ବୁଦ୍ଧିମାନ ଲୋକ ସେୟା ନା। ଦେଖନ୍ତୁ ଆମର ପାଣ୍ଡବମାନେ ଯୋଉ ରହୁଥିଲେ କେଉଁଠି, ସେଇଟା ବିରାଟ ରାଜାଙ୍କ ଘରେ, ବିରାଟ ରାଜ୍ୟରେ ଯେତେବେଳେ ରହୁଥିଲେ ଲାଷ୍ଟ ବର୍ଷଟା ଆଉ ଧରା ପଡ଼ିଲା ମାନେ ପୁଣି ପୁଣି କେତେ ବର୍ଷ, ଗୋଟିଏ ବର୍ଷ, ପୁଣି ଆଉ ବାର ବର୍ଷ, ପୁଣି ବାର ବର୍ଷ, ସେନେ ଅସ୍ତ୍ରଶସ୍ତ୍ର ସବୁ ଲୁଚେଇଥିଲେ, ଅସ୍ତ୍ରଶସ୍ତ୍ର ଲୁଚେଇକି ସବୁ ବୃକ୍ଷ ସ୍ୱାମୀ ବୃକ୍ଷରେ ଲୁଚେଇକି ଯାଇଥିଲେ, ଯେତେବେଳେ ସେ ମୟୂରଭଞ୍ଜ ପାଖରେ ଅଛି ସେଠି ସ୍ୱାମୀ ବୃକ୍ଷ କୁହନ୍ତି, ସେ ପାହାଡ଼ଟାକୁ ସେଠି ଲୁଚେଇକି ସେ ଯାଇଥିଲେ, ସେ ତାପରେ ପଥର ହେଇଗଲା କଳିଯୁଗରେ ଲୁଚିକି ପଶିଲେ, ବେଳ ଭଲ ନାହିଁ ଭାଇ, ଭୀମସେନ ଦେଖୁନା ଚୁପଚାପ, ଏ ଭାଇ ସବୁ ତା ସେ ରୋଷେଇଆ ଡିପାର୍ଟମେଣ୍ଟରୁ ସେ ନେଇଗଲା, କହିଲା ଖାଇ ପିଇବା ଭାଇ ଲୋକ ଏଠି ଧରା ପଡ଼ିବି, ମୁଁ ରୋଷେଇ କଲେ ମୋର ଚାଉଳ ଅଧିକା ପକେଇଲେ ଖାଇଲି, କିଏ ଜାଣିବ, ସମସ୍ତେ କିଚକକୁ ମାରିଲା ଆଉ କ'ଣ ଧରା ପଡ଼ିଲା କି, ଦ୍ରୌପଦୀ ଖାଲି କଥାରେ କିଚକକୁ ମାରିଲେ ନା, ନହେଲେ ସମସ୍ତେ ଯୁଧିଷ୍ଠିର ଟ୍ରେନିଂ ଦେଇଥିଲେ ଭାଇ ବେଳ ଭଲ ନାହିଁ, ବର୍ତ୍ତମାନ ପାଟଟା ବନ୍ଦ କର, ଆଉ ମଣିଷ ଦେଖିବ ବେଶୀ ଭଟର ଭଟର ହବ, ତାର ତ ବେଳ ଖରାପ, ତୁ ବେଳ ଖରାପ, ତୁ କାହିଁକି ବେଶୀ ଧନ୍ଦା କାମ କରୁଛୁ, ବେଶୀ କଥା କହୁଛୁ, ତ ବେଳଟା ଠିକ ନାହିଁ ନା, ସହିଯାଏ ସେତିକି ସମୟ, ସେ ଛାଡ଼ିପିଟି ହବ ଆଉ, ଶାସ୍ତ୍ର କ'ଣ, ଶାସ୍ତ୍ର ତୁମ ଦିଗ ଗୁଡା ଦେଖୁଛ ନା, ତୁମ ଜ୍ଞାନ ଭଗବାନ କହିବେ, ଭଗବାନ କେମିତି କହିବେ, ଭଗବାନ ତତେ କହିବେ, ମତେ ଟେଲିଫୋନ୍ କରି କହିବେ, କି ଭଜନ କରୁଛୁ, ଭଗବାନ ତ କହିବେ, ଶାସ୍ତ୍ର କହୁଛନ୍ତି, ଗୁରୁ କହୁଛନ୍ତି, ଏଟା ନିୟମଟା, ତୁମେ ସେଇ ସାର ମାନିବ, ତୁ ସହିବ କେମିତି, କେହି ପଚାରୁ ବା ଯାହା କରୁ, ଏଟା ମୋର କର୍ମ ଫଳ, ଆଉ ଦୁଃଖ କରିବି ନା, ଦୁଃଖ କରିବାର ନାହିଁ, ଏଟା ମୁଁ ତ ଭୋଗିଦେଲି ଆଉ ସରିଗଲା, ରୋଗ ସରିଗଲା, ତୁମର ବହୁତ ଖୁସି ନା, ଆଉ ମୋର କର୍ମଫଳଟା କ'ଣ, ମୁଁ ଭୋଗି ଦେଉଛି ମାନେ ମୋର ସରିଯାଉଛି, ଅସୁବିଧା କ'ଣଟା, ଏତିକି ତ ମଣିଷ ମାନିବ ନାହିଁ, ମୁଁ ଖାଲି ସୁଖରେ ରହିବି, ଦୁଃଖ ମୋତେ ଆସିବନି, ଦୁଃଖ ଯଦି ଆସିବନି ଯୋଗ ତୁ ଆଇଲୁ କାହିଁକି ବାପା, ସ୍ୱର ଧରୁଛୁ ମାନେ ଦୁଃଖ ଭୋଗିବୁ, ସେ ସ୍ଥିର ରହିବ, ଜଣେ କେମିତି ସ୍ଥିର ରହିବ, ଦୁଃଖେ ସୁ ଅନୁବିଘ୍ନମନା, ମୋର ଏଟା କର୍ମ, ସେ କହୁଛନ୍ତି ମୋର ପ୍ରାରବ୍ଧ କର୍ମ, ସେ କେବେ ବିଚଳିତ ହବନି, ଆଉ ସୁଖେସୁ ସୁଖେସୁ ଉତ୍ତମ ଆହାର ସତ୍କାରାଧୀନ ସମୁପସ୍ଥିତେଷୁ ବିଗତ ସ୍ପୃହା ସ୍ପୃହା ଶୂନ୍ୟମ କହିଲେ ନା, ବିଗତ ସ୍ପୃହା କ'ଣ କହିଲେ, ଦୁଃଖେସୁ ଅନୁବିଘ୍ନମନା ସୁଖେସୁ ବିଗତ ସ୍ପୃହା, ବିଗତ ସ୍ପୃହା ମାନେ ଏଠି କହିଲେ ସୁଖେସୁ ଉତ୍ତମ ଆହାର ସତ୍କାର, ଭଲ ତୁମକୁ ସତ୍କାର ମିଳିଲା, ସମ୍ମାନ ମିଳିଲା, ଉତ୍ତମ ଆହାର ମିଳିଲା, ସେତେବେଳେ କ'ଣ କରିବ, ସମୁପସ୍ଥିତେଷୁ ସମ୍ୟକ ଉପସ୍ଥିତ ହେଲେ ବିଗତ ସ୍ପୃହା ଶୂନ୍ୟ, ଭଲ ଖାନା ମିଳିଗଲା, ସମ୍ମାନ ମିଳିଲା, ମନ ପୁରା ଖୁସି ହେଇଗଲା, ସେଥିରେ ଭୋଜନ ହବନି, ଭଲରେ କାହାର ଭୋଜନ ହୁଏନି, ହବନି କି ଦୁଃଖରେ କାହାର ଭୋଜନ ହୁଏ, ଦୁଃଖରେ ଭୋଜନ କରିବା ଲୋକ ସମର୍ଥ ପୁରୁଷ, ଯେଉଁମାନେ ସମର୍ଥ ପୁରୁଷ ଯଦି ପାଣ୍ଡବ ମାନେ ଶରଣାଗତ ପୁରୁଷ, ସେମାନେ ଦୁଃଖରେ ଭୋଜନ କରିପାରିବେ, ସୁଖରେ ସୁଖରେ କେହି ଭୋଜନ କରିପାରିବେନି, ସୁଖରେ କେବଳ ସେଇ ସେଇ ସମର୍ଥ ପୁରୁଷମାନେ ଭୋଜନ କରିବେ, ତାଙ୍କର ସୁଖ ଦୁଃଖ କ'ଣ, ସମାନ ଭକ୍ତିରେ ସୁଖ ଦୁଃଖ ସେତିକି ସମ୍ପର୍କ ନାହିଁ, ତାହେଲେ ସୁଖ ଦୁଃଖ କ'ଣ, ସୁଖ ଦୁଃଖର ଉର୍ଦ୍ଧାରେ, କିନ୍ତୁ ଆମେ କଣ୍ଡିସନାଲ ଷ୍ଟେଜ୍ରେ ଅଛେ, କ'ଣ କୁହାଯିବ, ଆମେ ଗୋଟେ ବନ୍ଧନ ଅବସ୍ଥାରେ ଅଛେ, ବଦ୍ଧ ଅବସ୍ଥା ଅଛେ, ସେଥିପାଇଁ ଆମକୁ ଏଇଟା ସୁଖ ଦୁଃଖଟା ଇଫେକ୍ଟ କରୁଛି, ପ୍ରଭାବିତ କରିଦେଉଛି, ସେଟା ମୋ ଧର୍ମଟା ଆଉ, ସେଥିପାଇଁ ଭଗବାନ ଗୀତାର ଦ୍ୱିତୀୟ ଅଧ୍ୟାୟ ଏଇ ଅଧ୍ୟାୟ ବା ଗୋଟିଏ କଥାରେ ଅର୍ଜୁନକୁ ପୁରା ସାହାଯ୍ୟ କରିଦେଲେ, କ'ଣ କହିଲେ, କହିଲେନି ସେଟା ସହିବାସିକ ଶୀତୋଷ୍ଣ ସୁଖଦାୟ ସୁଖ ଦୁଃଖଦା ମାତ୍ର ସ୍ପର୍ଶ ସୁକନ୍ଦେ ଶୀତୋଷ୍ଣ ସୁଖ ଦୁଃଖଦା ଆଗାମ ପାଇ, ଏଇ ଶବ୍ଦଟି ବଢ଼ିଛି ସୁନ୍ଦର ଶବ୍ଦ, ଆଗାମ ପାଇ ଆସିବ ଯିବ ଆଉ, ସବୁଦିନ କ'ଣ ରହିବ ନା, କ'ଣ ଦୁଃଖଟା ସବୁଦିନ ରହିବ ନା, ସୂର୍ଯ୍ୟ 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 ଦେଖ ଦିନବେଳେ ରହୁଛନ୍ତି, ରାତିରେ ବି ରହୁନାହାନ୍ତି, ଅନ୍ଧକାର ସବୁବେଳେ ରହେ କି ଆଲୋକ ସବୁବେଳେ ରହେ ନା, ଏଇଟା ଚାଲିବ ଜୀବନ, ଦୁଃଖବେଳେ ତୁମେ ହାରିଗଲେ ସୁଖ ସୁଖର ମୁହଁ ଦେଖିପାରିବନି, ଆଉ ସୁଖରେ ଭାସିଗଲେ ବି ଜୀବନ ଅଲଗା ଦିଗରେ ଚାଲିଯିବ, ସୁଖ ଦୁଃଖରେ ସମାନ ରହିବାକୁ ପଡ଼ିବ, ଏଇଟା ଟ୍ରେନିଂଟା ଆଉ, ଆଉ କ'ଣ ଭଗବାନ କଥାଟା ଖାଲି ଶୁଣା ହେଉଛି କେଉଁଥିପାଇଁ, ଆଉ ସବୁବେଳେ ସେ ମନଟା ଗୋଟେ ବୁଝେଇବା ପାଇଁ, ସେ ପାଗଳ ମନ ବୁଝିଗଲେ ହି ଗଲା, ସେତେ ତ ବୁଝେଇ ପାରୁନୁ ଆଉ, ଯେତେ ଭଜନ କଲେଟା କ'ଣଟା ହବ, ତୁମେ ହଜାର ଭଜନ କରିଦେଉଥ ଦେଖିଲେ ମନରେ ବୁଝୁନି, ମୋର ଏଇଟା ଏମିତି ହେଲା, ମୋର ସେମିତି ହେଲା, ଆଉ ତ ତୁମେ ତ ଭଜନ କରିଦେ ସେ କଥାଟା ମନରେ ପଡ଼ିବ, ହରିକଥା ଶାସ୍ତ୍ର କଥାରେ ଯଦି ଶ୍ରବଣ କରୁଛେ, ଶାସ୍ତ୍ର ଦ୍ୱାରା ଶାସ୍ତ୍ର ହେଉଛନ୍ତି ଭଗବାନଙ୍କର ରୂପ, ଶବ୍ଦ ବ୍ରହ୍ମ ଶବ୍ଦ ଆକାରରେ ସେ ପରିପ୍ରକାଶ ହେଇଛନ୍ତି, ତାଙ୍କ ଦ୍ୱାରା ମନକୁ ବୁଝିବାକୁ ପଡିବ। ସେଥିରେ ଯଦି ନ ବୁଝିଲେ ଆପଣ ଆଗତରେ ବୁଝିପାରିବ କିଛି ଆଗତରେ ବୁଝିପାରିବେ। ସୁଖ ସୁ ବିଗତ ସ୍ପୃହା, ଉତ୍ତମ ଆହାର ଭୋଜନ ମିଳିଲେ ବି ସ୍ପୃହା ଶୂନ୍ୟ, ବେଶୀ ଆସକ୍ତି ହବନି, ଯାହା ମିଳୁଛି ସମାନ। ଆମର କ'ଣ ଭଲଖାନା ମିଳିଲା, ମିଳିଗଲା ସମ୍ମାନ ମିଳିଗଲା, ମନ ସେଇଠି ଲାଗିଲା। ସେଥିପାଇଁ ଦୁଃଖ ଅପେକ୍ଷା ଆସକ୍ତିରେ ଯେଉଁ ସମ୍ମାନରେ ପ୍ରତିଷ୍ଠାଟାକୁ ବେଶୀ କାହିଁକି ଗୁରୁତ୍ୱ ଦିଆହଉଛି, ବିଲକୁଲ ଭୋଜନ ହବନି। କାହିଁକି ତୁମ ମନଟା କେବଳ ତାରି ପଛରେ ଗୁଡ଼ିବ, କେଉଁଠି ମୋତେ ସମ୍ମାନ ମିଳିବ, କେଉଁଠି ମୋତେ ଧନ ମିଳିବ, କେଉଁଠି ମୋତେ ଭୋଜନ ମିଳିବ, ଦୌଡ଼ିଲା ଆଉ ସେଠି ତୁମର ରହିଲା କେବେ ହବନି। ପଚା ମନଟା ସେଇଠି ରହିବ, ଖାଲି ସମ୍ମାନ ପଛରେ ଥାଇବ। ତୁମେ ଯାହା କରିବ, ଭୋଜନ କର, କୀର୍ତ୍ତନ କର, ଜପ କର, ପ୍ରବଚନ କର, ମୁଁ କେମିତି ସମ୍ମାନ ମିଳିବ, ସମ୍ମାନଟା ତୁମର ଆହାର ହେଇଯିବ, ସେଇଟା ତୁମେ ଭକ୍ତି ବୋଲି ମାନିବ। ତାହା କେମିତି ହେଲା ହେଇପାରେନି, ଏ ତୁମେ କଟିଗଲ, ଏଠି ସ୍ଥିତ ପ୍ରଜ୍ଞାରୁ କଟିଗଲ। ସୁଖେଶ ବିଗତ ସ୍ପୃହା, ଆଚ୍ଛା ତାକୁ ସ୍ପୃହା କଣ କହିଲେ, ବିଗତ ସ୍ପୃହା, ସ୍ପୃହା ଶୂନ୍ୟମ ପ୍ରାରବ୍ଧ ପ୍ରାରବ୍ଧ କଷ୍ଟାନି ଅମୁନାନି ମୟା ଅବଶ୍ୟ ଭୋକ୍ତବ୍ୟାନି କେନଚିତ୍ ପୃଷ୍ଟ ସ୍ୱଗତ ବା ପ୍ରବନ୍ତେ ଉପସ୍ଥିତ ପ୍ରଭୁଷ୍ଟ ମୁଖ ନ ହୁଅତି। ତାର ଚିହ୍ନ ଚିହ୍ନଟାକୁ ଦଉଛନ୍ତି, ସେ ଲୋକଟା କେମିତି ଜାଣିବ ଦୁଃଖ ବେଳେ ବି ସେ ଏମିତି ଯେ ଏଇଟା ମୋ ପ୍ରାରବ୍ଧ କର୍ମଟା ଭୋଗୁଛି ଭୋଗୁଛି ଆଉ କଣଟା ଚିନ୍ତା କରିବାର ଅଛି। ଏ ବହୁତ ବଡ଼ ହାଇ ଷ୍ଟାଣ୍ଡାର୍ଡ ଜିନିଷ ଗୁଡ଼ା ନା, ଜଣେ କୃଷ୍ଣ ଚେତନ ସ୍ଥିର ହେଇପାରିଲେ ହିଁ ସେ ଏଇଟା ସବୁ ସ୍ଥିତିକି ଯାଇପାରିବ। କିନ୍ତୁ ଆମ ଲକ୍ଷ୍ୟ ଏଇଟା, ଆଗେ ଲକ୍ଷ୍ୟଟା ଜାଣ, ସୁଖ ଦୁଃଖରେ ତୁମେ ତୁମର ଯଦି ସୁଖ ସମୟ ଆସିଗଲେ ତୁମେ ଭୋଜନ କରିବ ଏଇଟା ଭୁଲିଯାଅ, ସୁଖ ସମୟରେ ଭୋଜନ କର, ସୁଖ ସମୟରେ ତୁମର ଏଇଟା ଆସିଯିବ ଏଇଟା ଆଉ ଉତ୍ତମ ଆହାର ସମ୍ମାନ ଏଗୁଡ଼ା ଆସିଲେ ତୁମେ ମନ ପଛ ସେମିତି ଧାଉଁଥିବ ଆଉ। କେତେ ଆମେ ଲୋକଙ୍କୁ ସେମିତି ଦେଖିଛୁ, ସେ ହବନି କେବେ, ସମସ୍ତେ ଏଥିରେ ରୁହ, ତୁମର ଡ୍ୟୁଟି ଏଇଟା। ଯେମିତି ଆମେ ଶିକ୍ଷଣ ଆମେ ଚାଣ୍ଡିଂ କରିବା, ମଙ୍ଗଳାରତୀ ଆସିବା, ଭାଗବତ ପଢ଼ିବା, ଆମର ଏଇଟା ସୁଖର ହଉ ଦୁଃଖର ଆମେ କରିବାକୁ ହିଁ ପଡ଼ିବ। ସୁଖ ତ ତା ଭିତରେ ଆସିବ ଯିବ, ତା ଭିତରେ ତୁମେ ଛାଡ଼ିଦେଲେ ହବନି, ସେଟା ହବ ସବୁବେଳେ ଆସିବ। ସ୍ୱର ଧରିଛ ମାନେ ଗୋଟେ ପ୍ରିପେୟାର ମାଇଣ୍ଡରେ ଗୋଟେ ପ୍ରିପେୟାର, ତୁମେ ମନ ମାନସିକ ଭାବରେ ପ୍ରସ୍ତୁତ ହେଇକି ରୁହ, ତୁମକୁ ଜୀବନରେ କିଛି ଚ୍ୟାଲେଞ୍ଜ ନେବାକୁ ପଡ଼ିବ। ଜୀବନର ଚ୍ୟାଲେଞ୍ଜ ଭିତରେ ରୋଗ ମୃତ୍ୟୁ ଚ୍ୟାଲେଞ୍ଜ ନେବାକୁ ପଡ଼ିବ, ତା ଭିତରେ ପୁଣି ଡିଷ୍ଟର୍ବାନ୍ସେସ୍, ଏଇ ଯେଉଁ ତିନିଟା ଡିଷ୍ଟର୍ବାନ୍ସେସ୍ ରହିଲା, କେତେବେଳେ ଲୋକମାନେ ତୁମକୁ କଷ୍ଟ ଦେବେ, ତୁମେ କେତେ ବଡ଼ ସାଧୁ ହୁଅ ତୁମ ପଛରେ ଲୋକ ଲାଗିବେ, ତୁମେ ପ୍ରିପେୟାର ହେଇକି ରହିଥାଉ। ସେଥିପାଇଁ ତୁମେ ଭାବନି ତୁମକୁ ଭଲ ବୋଲି ସବୁବେଳେ କହିବ ବୋଲି, କେବେ କେବେ କହିବେନି କି, ତୁମ ପଛରେ ଲୋକ ରହିବେ, ଲେଟ୍ ବି ଦେୟାର, ସେଟା ଥାଉ ସେମିତି। ଚାଲ ସେଟା ମନକୁ ଆଗେ ବାହାର କର, ସେଟା ବାହାର କରିପାରିବନି, ସେଥିପାଇଁ ଶ୍ରବଣ କରିବାକୁ ପଡ଼େ, ସେଥିପାଇଁ ଭଗବାନଙ୍କୁ ଭଜନ କରିବାକୁ ପଡ଼େ। ଏ ଦୁଃଖଟାକୁ ଭୁଲିବା ପାଇଁ ଆଉ କିଛି ରାସ୍ତା ନାହିଁ, ପ୍ରତିଦିନ ହରିକଥା ଏଥିପାଇଁ ଶୁଣାଯାଏ, ପ୍ରତିଦିନ ଶୁଣିକି ସେଇ ଯେଉଁ ଦୁଃଖଟାକୁ ଆମକୁ ଆଟାକ୍ କରୁଛନ୍ତି ତାକୁ ମୁଣ୍ଡରୁ ବାହାର କରିବାର ଅଛି। ପ୍ରଭୁ ଯେଟା କହିଛି ତାକୁ ଛାଡ଼ ବାହାର କର, ଆମେ ଛାଡ଼ିଦେଲେ ସେ ଲଦି ହେଇଗଲା ଆମ ଉପରେ, ଷ୍ଟୋରେଜ୍ ଭଳିଆ ହେଲା, ସେ ମନା କରୁଛନ୍ତି। ଆଚ୍ଛା ତାପରେ କ'ଣ କହିଲେ, ବିତରାଗ ଭୟ କ୍ରୋଧ ନାହିଁ, ଆକୁ ଚତୁର୍ବାଦ ଲାଗିଛନ୍ତି, ବେଦ ଲାଗିଛନ୍ତି, ଦୁଇ ଜଣ କହୁଛନ୍ତି ବିତଟାକୁ ସବୁଥିରେ ଯୋଡ଼ିବ, ବିତ ରାଗ, ବିତ ଭୟ, ବିତ କ୍ରୋଧ, ଏଇଟାକୁ ଓଡ଼ିଆରେ ବିତଟାକୁ କ'ଣ ଅନୁବାଦ କରୁଛନ୍ତି, ବିତ ମାନେ ଯୋଉଟା ଚାଲି ଯାଇଛି ସେଇଟାକୁ ସେ ଅର୍ଥରେ କହିଥିବେ, ବିତ ମୁକ୍ତ, ଠିକ ଅଛି, ସଂସ୍କୃତ ହେଲେ ମୁକ୍ତ। ତେଣୁ କିଏ ହଉଛି ସ୍ଥିତ ପ୍ରଜ୍ଞାନ, ତା ଲକ୍ଷଣଟା କ'ଣ ନା, ବିତ ରାଗ, ବିତ ଭୟ, ବିତ କ୍ରୋଧ, ତା ମାନେ ରାଗରୁ ମୁକ୍ତ ହେଇଥିବ, ଭୟରୁ ମୁକ୍ତ ହେଇଥିବ, କ୍ରୋଧରୁ ମୁକ୍ତ ହେଇଥିବ। ଆଚ୍ଛା ବିତ ରାଗ କମନୀୟେଷୁ ପ୍ରୀତି ଶୂନ୍ୟ, କମନୀୟ ବସ୍ତୁରୁ ପ୍ରୀତି ଶୂନ୍ୟ, ଏଇଟା ଭଲ ଜିନିଷଟା, ଏଇଟା ଭଲ ଖାଇବି, ଭଲ ପିନ୍ଧିବି, ଏଇଟା ମୋଟେ ବର୍ଜନ ହବନି। ଆସକ୍ତି ଦ୍ରବ୍ୟ ଆସକ୍ତି ଆକୁ କୁହାଯାଏ, ଗୋଟେ ଭଲ ସବୁବେଳେ ଚଏସ୍, ଏଇଟା ଏଇଟା କ'ଣ, ଏଇଟା କେବେ ସ୍ଥିତ ପ୍ରଜ୍ଞାନ ଲକ୍ଷଣ ନୁହେଁ, ଯେକୌଣସି ଅବସ୍ଥାରେ ଯାହା ମିଳୁଛି। ହଁ ସେ ଗୋଟେ ଶ୍ଳୋକ ଆଉ କିଏ ଲେଖିଥିଲେ ସେଟା ମୂର୍ତ୍ତି ସତ୍ୟକର ଅଛି, ମୋତେ ଆଉ ତ ପ୍ରୟୋଗ ହେଇପାରୁନି ବେଶୀ ଶୁଣି, ସେ ଲେଖିଛନ୍ତି କେତେବେଳେ କନ୍ଥା ମିଳିବ, କେତେବେଳେ ଉତ୍ତମ ଶଯ୍ୟା ମିଳିବ, କେତେବେଳେ ବୃକ୍ଷମୂଳ ମିଳିବ, କେତେବେଳେ ରାଜପ୍ରସାଦ ମିଳିବ ଶୋଇବା ପାଇଁ, କେତେବେଳେ କନ୍ଥା ମିଳିବ, କେତେବେଳେ ଉଚ୍ଚ ଆସନ ମିଳିବ, କେତେବେଳେ ରାଜପ୍ରସାଦ ମିଳିବ, କେତେବେଳେ କୁଟିଆ ମିଳିବ, ବୃକ୍ଷମୂଳ ମିଳିବ, କେତେବେଳେ ଯାହା କୁହନ୍ତି ରାଜଭୋଗ ମିଳିବ, କେତେବେଳେ ସୁଖା ରୁଟି ମିଳିବ, ସମାନ ରହିପାରିବ ତ, ବୈରାଗୀ ମାନେ ସମାନ ରହିବାକୁ ପଡ଼ିବ। ଆଉ ଷ୍ଟାଣ୍ଡାର୍ଡ ଯେମିତି କହୁଛନ୍ତି ଆମେ ଷ୍ଟାଣ୍ଡାର୍ଡ ମେଣ୍ଟେନ୍ କରିବୁ, ଏସବୁ ଯେଉଁ ମୁଁ ତ ଗାଳି ଦେଲି ସେଥିପାଇଁ, ଆଉ ଆଜିକାଲି କହୁନି କହୁନି, ଏଇଟା ତ କନିଷ୍ଠ ଗୁଡ଼ାକ ତାଙ୍କୁ ବୁଝେଇବ କ'ଣ, ଏଇଟା ଲେସ୍ ଦେନ୍ କନିଷ୍ଠ ନା? ପ୍ରଭୁପା ଷ୍ଟାଣ୍ଡାର୍ଡ଼ କରିଛନ୍ତି, ଖାଲି ଖାଲି ଭୋଜନ ପାଇଁ ଷ୍ଟାଣ୍ଡାର୍ଡ଼ କରିଛନ୍ତି, ଭୋଜନ ପାଇଁ ଷ୍ଟାଣ୍ଡାର୍ଡ଼ ନାହିଁ, ଇସ୍କନ୍ ଷ୍ଟାଣ୍ଡାର୍ଡ଼ ହେଲାନି ପ୍ରସାଦରେ. ଇସ୍କନ୍ ଷ୍ଟାଣ୍ଡାର୍ଡ଼ ଗୋଟେ କ'ଣ କହିଦେବେ ସାଙ୍ଗେ ସାଙ୍ଗେ ଗୋଟେ ୱାର୍ଡିଂ କରି ଇସ୍କନ୍ ଷ୍ଟାଣ୍ଡାର୍ଡ଼, ଇସ୍କନ୍ ଷ୍ଟାଣ୍ଡାର୍ଡ଼ ପ୍ରସାଦ ହେଉଛି, ଇସ୍କନ୍ ଷ୍ଟାଣ୍ଡାର୍ଡ଼ ଭୋଜନ କର, ପ୍ରଭୁପା ଷ୍ଟାଣ୍ଡାର୍ଡ଼ କୁହ, ପ୍ରଭୁପା କ'ଣ ଷ୍ଟାଣ୍ଡାର୍ଡ଼ କରିଛନ୍ତି? କେବଳ ଭୋଜନ ଷ୍ଟାଣ୍ଡାର୍ଡ଼ କରିଛନ୍ତି, ଭୋଜନ ବି ଷ୍ଟାଣ୍ଡାର୍ଡ଼ କରିଛନ୍ତି, ଭୋଜନ ପ୍ରତି କାହିଁକି ଗୁରୁତ୍ୱ ଦେଉଛ? ଏଇଟା ଠିକ୍ ଜିନିଷ ନାହିଁ. ତୁମେ ସବୁବେଳେ ଗୋଟେ ଚଏସ୍ ରହିଲେ ଭୋଜନ କେବେ କରିପାରିବନି. ନିରପେକ୍ଷ କଥା କହିଲେ ତୁମକୁ ଲୋକ ଭଲ ନ ପାଇପାରନ୍ତି, କିନ୍ତୁ ଏଇଟା ନିରପେକ୍ଷ କଥା, ତେଣୁ ତୁମର ଭୋଗ ବୁଦ୍ଧି ଆସିବ ହିଁ ଆସିବ, ବ୍ୟବସ୍ଥା ଉପରେ ନିର୍ଭର. ଆଜି ଉତ୍ସବ ହେଇଛି, ଯାହା ଭଗବାନଙ୍କର ବ୍ୟବସ୍ଥା ହେଇଛି, ଚାଲ ଆଜି ଗୋଟେ କ'ଣ ଅଛନ୍ତି ଫେଷ୍ଟିଭାଲ, ଆଗରୁ ଯେମିତି ନଥିଲା ଯୋଗୀମାନେ ଯେଉଁ ଭକ୍ତମାନେ ଯେମିତି ଭୋଜନ କରୁନଥିଲେ ତା ନୁହେଁ, ତାଙ୍କ ଉତ୍ସବ ହଉଥିଲା ନା, ବଡ଼ଦିନ ଉତ୍ସବ ହଉଥିଲା, ବ୍ରଜବାସୀମାନେ ଦଉଥିଲେ ନା ବ୍ରଜବାସୀମାନେ ଦେଉନଥିଲେ ଗୋସ୍ୱାମୀମାନଙ୍କୁ? ଉତ୍ସବମାନଙ୍କର ଜୀବନ, ଉତ୍ସବମାନଙ୍କର ସାଧୁ ଟିକେ ମିଠା ଜଣ ଜାଣନ୍ତି, ମିଷ୍ଠତା ସାଧୁଙ୍କର କେବଳ ଉତ୍ସବମାନଙ୍କର ଜାଣନ୍ତି. ଆଉ ଭୋଜନ ଗୋଟେ କ'ଣ, ଯାହା ମିଳୁଛି ନହେଲେ ଏଇସବୁ ହବନି. ଭିତରାଗ ଆସକ୍ତି, ଦ୍ରବ୍ୟ ଆସକ୍ତି ରହିଲା, ଏଥିରେ ସେ ଲେଖିଦେଉଛନ୍ତି, ଷ୍ଟ୍ରେଟ୍ ଲେଖିଦେଉଛନ୍ତି, ଭିତରାଗ କମନୀୟ, କମନୀୟ ସୁ ପ୍ରୀତି ଶୂନ୍ୟ, କମନୀୟ ଜିନିଷ ଗୁଡ଼ାକ ଭାରି ପ୍ରୀତି ଶୂନ୍ୟ. ଭଲ, ମୋର ଏମିତିଆ ଡ୍ରେସ୍ ଦରକାର, ମୋର ଏମିତିକା ଆସନ ଦରକାର, ମୋର ଏମିତିଆ ବେଡ୍ ଦରକାର, ଏସବୁ ଷ୍ଟାଣ୍ଡାର୍ଡ଼ ମାନେ ପୁରା ଭୌତିକ ଷ୍ଟାଣ୍ଡାର୍ଡ଼ ଏଗୁଡ଼ା. ଷ୍ଟାଣ୍ଡାର୍ଡ଼ କ'ଣ ମେଣ୍ଟେନ୍ କରିବା ସବୁବେଳେ ଚାହୁଁଛ? କୃଷ୍ଣ ପାଖରେ କିଛି ନାହିଁ, ଗାଈ ଚରିଆ ଲୋକ ଅଛି, ତାଙ୍କ ଷ୍ଟାଣ୍ଡାର୍ଡ଼ କ'ଣ? ବାଡ଼ି ଖଣ୍ଡେ ଧରନ୍ତି, ବଂଶୀ ଧରିକି ବୁଲନ୍ତି, ତାଙ୍କ ଷ୍ଟାଣ୍ଡାର୍ଡ଼ ହେଉଛି ଯେତିକି. ଆଉ ତୁମେ ଏଇଠି ଷ୍ଟାଣ୍ଡାର୍ଡ଼ ବନେଇକି ଏଠି ଦଶତାଲା କୋଠା କରିକି ମାର୍ବଲ ପକେଇକି ତୁମେ ଏଇଠି କହୁଛ ମୁଁ କୃଷ୍ଣ ଭକ୍ତ, ସେଠି କହିଲା ଗାଈ ଚରିବ ବାପା, ଗଛ ମୂଳ ରହିବ, ତୁମର କ'ଣ ଏଗୁଡ଼ା? ଏସବୁ ଦ୍ରବ୍ୟାଶକ୍ତି, ଏଗୁଡ଼ା ଭଲ ଜିନିଷ ଖାଇବା, ଭଲ ଜିନିଷ ପିନ୍ଧିବା. ମହାପ୍ରଭୁ ଷ୍ଟ୍ରେଟ୍ ମନା କରିଦେଲେ ଭୋଜନ ହବନି, ଭଲ ନା ଖାଇବା ଆର ଭଲ ନା ପରିବ, କେବେ ଆଜ୍ଞା ମହାପ୍ରଭୁ କହିଲେ ଭଲ ନା ଖାଇବ, ସବୁବେଳେ ଗୋଟେ ଆମର ଭୋଜନ କରିବାର ଅଛି, ସରଳ ହବା ଦରକାର, ସୁନ୍ଦର ହବା ଦରକାର. ଲାଳସ ବଢ଼ିବା ପାଇଁ ଜିନିଷ ସବୁବେଳେ ଖାଇବା ଉଚିତ ନୁହେଁ, ଜୁଆର ଲାଳସ ଜୟୁତି ଦାଏ ଶିଷ୍ଣୋଦର ପରାୟଣ କୃଷ୍ଣ ନାଇଁ ପାଏ, କାଟିଦେଲେ ମହାପ୍ରଭୁ, ତୁ ମତେ ବୁଝି ଶିଖିଲେ ହବ? ତୁ ଲକ୍ଷ୍ୟ କଥା କହିଲେ ମୁଁ କେବେ ବି କନଭିନ୍ସ ହେଇପାରିବିନି, କେବେ ନାହିଁ, ମତେ କେବେ ବୁଝେଇ ପାରିବିନି, ମୁଁ ଦେଇଦେବି ଦୁଇ ଚାରିଟା ପଏଣ୍ଟ ମୋ ଦେଖାଯାଉଛି, ଭଲ ଜିନିଷ ତୁମେ ଖାଇପାର, କିନ୍ତୁ ତୁମେ ସେଠୁ ଜୀବନର ଷ୍ଟାଣ୍ଡାର୍ଡ଼ ବୋଲି ବନେଇକି ରଖନି, ଯାହା ମିଳୁଛି ସନ୍ତୁଷ୍ଟରୁ, ଭଲ ମିଳିଲେ ଭଲ, ଖରାପ ମିଳିଲେ ଖରାପ, ଯାହା ବ୍ୟବସ୍ଥା ପ୍ରଭୁ କରିଛନ୍ତି ଯଦୃଶାଳ ଅସନ୍ତୁଷ୍ଟ, ସବୁବେଳେ ଗୋଟେ ଯୋଜନା ଭିତରେ ତୁମେ ରହିଲେ ଭୋଜନ କରିପାରିବନି, ବଞ୍ଚିବାର ଯୋଜନା, ଆମର ଏଇ ଜିନିଷ ଦରକାର, ଏଇଟା ଦରକାର, ସେଇଟା ଦରକାର ନା, ସରଳ ଜୀବନଯାପନ କର। ମହାପ୍ରଭୁ ଷ୍ଟ୍ରେଟ୍ ମନା କରିଦେଲେ, ଶିଷ୍ଣୁ ଉଦର ପରାୟଣ, ସେ କୃଷ୍ଣ ପାଇବନି ଯେ ଜୁହାର ଲାଳସା ଯାହାର ବଢୁଛି। ପ୍ରଭୁପଦ ଷ୍ଟ୍ରେଟ୍ କହୁଛନ୍ତି ଏସବୁ ଜିନିଷ ଗୁଡ଼ାକ, ପ୍ରଭୁପଦ କନ୍ଭରସେସନ୍ ଶୁଣିନାହାନ୍ତି ବୋଲି ସେ ଆଜି କହୁଛନ୍ତି, ମୁଁ ଶହ ଶହ କନ୍ଭରସେସନ୍ ଦେଖେଇଦେବି, ସବୁଗୁଡ଼ା ଶୁଣୁଛି, ବର୍ତ୍ତମାନ ପଢୁଛି। ପ୍ରଭୁ ଷ୍ଟ୍ରେଟ୍ କହିଛନ୍ତି, ତୁମର ୟୁ କ୍ୟାନ୍ ନଟ୍ ପ୍ରୋଗ୍ରେସ୍ ଇନ୍ ସ୍ପିରିଚୁଆଲ ଲାଇଫ୍ ଅନ୍ଲେସ୍ ୟୁ ରିଡ୍ୟୁସ୍, ପ୍ରଭୁପଦ କହିଛନ୍ତି, ଅର୍ ମିନିମାଇଜ୍ ୟୁର ଇଟିଂ ଆଣ୍ଡ ସ୍ଲିପିଂ। ଖାଇବା ଶୋଇବା କମେଇ ପାରୁନ ମାନେ ତୁମେ ଭୋଜନ କେବେ ହେଲେ ପ୍ରଗତି କରିପାରିବେ, କାହିଁକି ଏଇଟା ଶରୀରଟା ତୁମେ ଶରୀର କନସିୟସନେସ୍ଟା ଅଧିକା ରହୁଛି ବୋଲି ତୁମେ ଖାଇବା ତୁମେ ମିନିମାଇଜ୍ କରିବାକୁ ପଡ଼ିବ ନା, ଆଉ ମ୍ୟାକ୍ସିମାଇଜ୍ କେମିତି କରିବ? ଆଉ ସବୁ ମ୍ୟାକ୍ସିମାଇଜ୍ ହେଇଗଲା ନା, ଘରେ ଯେଉଁଟା ନଥିଲା ନା କ'ଣ, ଘରେ ଖାଉଥିଲେ କି ଆମେ ନାଇଁ କେବେ ନା? ଘରେ ଭାଇ ଏଡ଼ି ବଡ଼ ବାଟିଟା ମୁଁ ଦେଖିଛି, ଆମେ ସବୁ ନିଜେ ଖାଉ, ଆଉ ଆଳୁ ଭର୍ତ୍ତା, ଏଡ଼ି ଗୋଟେ ଭର୍ତ୍ତା ସବୁ ହୁଏ, ସେ ମୋର ମନ ଅଛି ଏଡ଼ି ମା ଯେତେ ଜଣ ପିଲା ତମେ ସବୁ ଭର୍ତ୍ତା କରିଦେବ, ସେ ଗୁଳା ସେତେଟା ଗୁଳା ହବ, ସେ ଗୋଟେ ଆମର ଚତୁରାଟା ଗୋଟେ ଛାଇ ମାଗରେ ଜନ୍ମ ହେଇଥିଲା ଭାରି ଟାଉଟରଟା, ସେ କ'ଣ କରେ ତାର ତା ଭାଗଟାକୁ ସେ କ'ଣ କରେ ନେଇକି ଥାଳି କରରେ ଲୁଚେଇ ଦେବ, ଥାଳିର ଯେଉଁ ଏ ଯେଉଁ କ'ଣ ହେଟା ପଖାଳ ଖାଆନ୍ତି ନା, ପଖାଳ ବେଲା ଗୁଡ଼ା ପିତଳ ବେଲା, ସେତେବେଳେ ସିଲଭର କି ୟୁଜ୍ କରନ୍ତିନି, ସେ ତାର ଗୋଟେ ନେଇଯିବ, ନେଇକି ତାର ଲୁଚେଇ ଦେବ, ସେ କରରେ ଛପେଇ ଦେବ, ଯେମିତି ପେଷ୍ଟ ଭଳିଆ ଲଗେଇ ଦେବ, କହିବ ମୋତେ ଦିଆ ହେଇନି, ତାପରେ ତାକୁ ଦିଆହେଇଗଲା ଆଣି ମିଶେଇ ଦେବ। ଲୋକ ଆଳୁ ଭର୍ତ୍ତା ପଖାଳ ଖାଉଥିଲା, ଆଉ କ'ଣଟା ଥିଲା? ଏତେ ସରଳ ଜୀବନ ଥିଲା, ଏଠି ଦେଖୁ ନା ଆମର ଏଠି ମ୍ୟାକ୍ସିମାଇଜ୍ ହେଇଗଲା ସବୁ ଜିନିଷ। ଠିକ ଅଛି ଭାଇ, ଆମେ ସାଧୁ ହେଇଛେ, ଆମର ଆବଶ୍ୟକ ଏତିକି ଭୋଜନ କରିବା ଦରକାର, ଭକ୍ତ ବି ଏମିତି ନାହିଁ ଗ୍ରେସ୍ତ ମାନେ ଯେ ତୁମକୁ ମିଳିଗଲା ଗୋଟେ ଲାଇସେନ୍ସ, ତୁମେ ଯାହା ଖାଇପାରିବ ନୋ, ତୁମେ ଯାହା ଶୋଇପାରିବ, ତୁମେ ଭକ୍ତିରେ ସମସ୍ତେ ମାନେ ସମାନ, ଗ୍ରସ୍ତ କର୍ମଚାରୀ ସମାନ, ତୁମେ ଯେ ତୁମର ବି ମଙ୍ଗଳାରତୀ ନାହିଁ, ତୁମେ ଯାହା ବି ରୋଷେଇ କରି ଖାଇପାରିବ, ଏଇଟା ଗୋଟେ ଫଲ୍ସ ଆଇଡିଆ, ମିଥ୍ୟା ଜିନିଷ, ନାହିଁ ନାହିଁ ତୁମେ ଯାହା ବି ବ୍ୟବହାର କରିପାରିବ, ତୁମେ ଯେମିତି ଗାଡ଼ି ଚଢ଼ିପାରିବ ନୋ, ଇଟ୍ସ ନଟ୍ ପସିବଲ। ଭକ୍ତିରେ ତୁମେ ପାଇବ କି ନାହିଁ, ଭକ୍ତିର ରାସ୍ତାରେ ଗୋଟିଏ ରାସ୍ତା ବାପା, ତୁମେ ଯୁକ୍ତ ବୈରାଗୀ ହେବାକୁ ପଡ଼ିବ, तो ब्रह्मचारी हो कि गृहस्थ हो, अधिक आसक्त नहीं कम आसक्त, जितिक आवश्यक भक्ति जितिक अनुकूल, भक्ति अनुकूल जहाँ खाद्य स्वीकार ब्रह्मचारी मान पाई भक्ति प्रतिकूल भाव वर्जन अंगीकार का लिखले से अनुकूल से प्रश्न अनुशीलन कौन ब्रह्मचारी मान पाई ये सब मन को सांत्वना दवा कथा समस्त कहते ब्रह्मचारी मैंने गोटे स्ट्रिक्ट साधन खाया पीया कर बंद कर आम आम ग्रस्त जो आम जमी भोग कर भक्ति पाइबन ये प्रिंसिपल भागवत धर्म समस्त सामान ग्रस्त हो ब्रह्मचारी हो जाए तो कृष्ण पाइबार अच्छे तो प्रिंसिपल सामान ये मन रखा पड़े ब्रह्मचारी एक्सट्रा साधन गोटे जिनस रही एक्सट्रा साधन टाला जो डिटाचमेंट से रखते कहीं भविष्य से केवे सांसारिक जीवन को जीवे जो से 24 आवर कृष्ण कॉन्शियसनेस रे कृष्ण को दे परियो 24 घंटा कृष्ण को से दे परियो से ब्रह्मचारी लाइफ टा फेवरेबल विवाह न होबाटा ब्रह्मचारी लाइफ फेवरेबल न तो विवाह तो स्ट्रगलिंग करथुओ खराब चिंता करथुओ लफड़ाबिंगरी करथुओ जेउ को पछर सो पड़थिबो पड़े बेटर यू शुड मैरी विवाह जा अवैध कर्म करी नरक जे आप का विवाह जा शास्त्र विवाह को मना करा जाय के त कि ब्रह्मचारी जीवन को इतना मैंने प्रशंसा करा जाए 24 आवर टा कृष्ण जो साधु 24 घंटा से कृष्ण को दे पार से रेडी तार गोटे फ्रेश गोलाप फूल से भगवान को दे पार से दे पार साधु गृहस्थ जीवन से तुम किसी टाइम दवा पड़े कौन पाई संसार भजन करवाटा बहुत कष्ट स्ट्रेटली आम गुरुदेव कहते गृहस्थ जीवन इफ यू आर सीरियस देन स्लो प्रोग्रेस इफ यू आर नॉट सीरियस नो प्रोग्रेस तुम्हें सीरीयस टिके प्रोग्रेस हम सीरीयस नुह प्रोग्रेस करेट कथ आजिकल तो जहाँ होगा आजिकल तो द्रव्यासक्ति गुडा प्रचुर समस्त घर में देखु सफिस्टिकेटेड जिन गुडा सरल जीवन कार ना तुम्हें कौन भोजन कर स्टांडार्ड टा खाली मेन्टेन करें चल खाइबा पीवा रहा ड्रेस पत्र ये सब आवश्यक ना ये सब हमी बाबा भोजन एमती हम देख तुम प्रभुपाद थी प्रभुपाद विदेशी भक्त मैंने गोटे आटेज खंड धरिक बुलू आटेज मैंने आटेज भी ना जो भिआई आटेज बड़ आटेज जो कांद बैग पचपट जो विदेशी मैंने पका संसार भजन हम नहीं भजन करा कहला बहुत सरल जीवन दरकार अधिका दरकार नहीं कम दरकार नहीं जितक अनुकूल जितक आमको भक्ति सहायक हम बहुत विचारशील हवाक पड़े भीत राग मोर आसक्ति न बढ़ू आसक्ति न कमुच अलग बढ़ू न बढ़ू बर्तन उल्टा ही खाइबा पीवा रहा जीवन शैली सब बदली गला खाली देखी 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 बहुत खराब ये भक्ति हम बीत राग आत भय लिख लीत भय विषय अपहर्तिशु प्राप्तिशु दुर्बलस्य मम एतानी धर्मे भवद्भिः ह्रियते इति दैन्य शून्य विषय विषय अपहरणकारी गण को भय अर्थात से विषय अपहरणी अपहारी मान को मोर दुर्बलता हेतु धार्मिक आपण मैंने ये अपहरण कर जातीय दीनता शून्य अच्छा धर्मे भवद्भिः ह्रियते इति दैन्य शून्य ममयतानि धर्मे भवद्भिः ह्रियते शून्य बीत भय विषय अपहर्तिषु प्राप्तिषु दुर्बलस्य मम एतानि धर्मे ह्रियते इति दैन्य शून्य तार दैन्य रुहे ना भयटा कौन हम भय कार कत रुहे जार जिते दैन्यता दीनता तार से भय दीनता मैं ये दीनता नुहे जो कौन कौन कह जोटा तृणानंद विष्णु जहाँ दैन्यता नुहे जो जो थे दिन दिन कौटा कह जाए धन पाई दिन से व्याकुता जार जिते व्याकुता तार से भय लस हार भयटा सब भयटा कौन रही ताबत भय द्रविणाम श्रुत निमित्त सुख मुह पर विपुल चल ब्रह्मा कहले तुम्हें जिते आसक्ति रहा भय रार धन आसक्ति रहा धन भय यार पुत्र आसक्ति रहा पुत्र भय इसे कह बीत भय भयर मुक्त हो ये अर्थ ये प्रकार अर्थ कर अर्थ अलग अच्छे मुझे पढ़ी आगुरी सब अर्थ सब टीका नहीं हमें प्रायत बलदेव संग्राम आलोचना करें जो चक्रवर्ती भक्ति पर अर्थ से धरू भय भी सी कैना भयटा कहीं गोटे भय द्वितीय अभिनिवेश निर्भीक गोटे भक्त हो पार गए भक्त को डर कहीं लगुच ମୋର ଏଇଟା ହବ ମୋର ସେଇଟା ହବ, ତାମାନେ ତୁମେ ସରେଣ୍ଡର ଶୂନ ନୁହଁ। ଆଉ ତୁମର ଗୋଟେ ଦ୍ୱିତୀୟ ଅଭିଳାଷ କିଛି ଅଛି ଭକ୍ତି ଛଡ଼ା, ତୁମର ଯାହାର ଭକ୍ତି ଛଡ଼ା ଅଧିକା ଅଲଗା ଅଭିଳାଷ ଅଛି ତାକୁ ସେତେ ଭୟ। ସେ ଲେଖିଲେ ସ୍ଥିତ ପ୍ରଜ୍ଞ ସେ ହେଇପାରିବନି, ମୋର ଭକ୍ତିଟା ଦରକାର ଜୀବନରେ, ଆଉ ଯାହା ଲସ୍ ହଉଛି ଲାଭ ହଉଛି ମୋର କିଛି କାଲକୁଲେଟ୍ କରିବା ଆବଶ୍ୟକ ନାହିଁ, ସେଗୁଡ଼ା ଚାଲିବ ଜଗତରେ। ତୁମେ ଜଗତରେ ଥିଲା ବୋଲି ତୁମେ କେବେ ତୁମେ ଭାବୁନି ଏମିତି ଗୋଟେ ବିଜନେସ୍ କରି ଯେଉଁଥିରେ ଲସ୍ ହବନି। ଜଗତର ଯେତେ ପ୍ରକାର କାର୍ଯ୍ୟ ହଉଛି କଲେ ଗୋଟେ ଲସ୍ ବିଜନେସ୍, ପ୍ରଫିଟ୍ ବିଜନେସ୍ ହଉଛି କେବଳ କ୍ରିଷ୍ଣ କନସିୟସନେସ୍। ସେଥିରେ ତୁମେ ଯେଉଁଦିନ ହେଲେ ସେ କାଲକୁଲେଟ୍ କରି ଦେଖିବ ଲାଷ୍ଟ ଲସ୍। ପଚାରୁ ଯେ ସଂସାର କରୁଛନ୍ତି ତାଙ୍କୁ ବୟସ ହେଇଗଲେ, ତାଙ୍କୁ ପଚାରୁ ତୁମେ କ'ଣ ଜୀବନ ଲାଭ ହେଇଛି, କେବେ କିଛି ହେଇନି, କିଛି ହେଇନି। ସ୍ତ୍ରୀ ପୁତ୍ର କନ୍ୟା ଏତେ ବାଡ଼େଇ ପିଟି ହେଲ, ଶୁଖିଲାର ବାଡ଼େଇ ପିଟି ଓଡ଼ିଆରେ କୁହନ୍ତି, ଶୁଖିଲାଟାରେ କାହିଁ ବାଡ଼େଇ ପିଟି ହଉଛି, ମୁଁ କହୁଥିନି ଶୁଖିଲାଟାରେ ପିଟିବ ବାଡ଼େଇ ପିଟୁଛି, କିଛି ଲାଭ ହବ ଲାଷ୍ଟରେ ଜଣେ କନକ୍ଲୁଜନକୁ ଆସିବ। ଆମର ଏଇଟା ଫାଷ୍ଟ କନକ୍ଲୁଜନ କିଛି ନାହିଁ, କେବଳ କୃଷ୍ଣ ଭକ୍ତି। ସେଥିପାଇଁ ତୁମେ ସଂସାର ତୁମେ ରହିପାରିବନି, ବିବାହ ପାଇଁ ଚାହୁଁଛ ଯାଅ କୃଷ୍ଣଙ୍କୁ ଧରିକି ଯାଅ, ଯାହା କରୁଛ କର କୃଷ୍ଣଙ୍କୁ ଧରିକି ରଖ ରଖ, ନହେଲେ ତୁମର ଅସୁବିଧାରେ ପଡ଼ିଯିବ। ଭୟ ରହିବ ସବୁବେଳେ, ଆସକ୍ତିରୁ ଭୟ ଆସେ, କାହାର କେତେ ଭୟ, ଯାହାର ଯେତେ ଦ୍ୱିତୀୟ ଅଭିନିବେଶ। ଭଗବାନଙ୍କ ଭକ୍ତି ଛଡ଼ା ଯାହାର ଯେତେ ଅଲଗା ଚିନ୍ତା ତାକୁ ସେତେ ଭୟ, ମୋର ଭୟ କାହିଁ ଲାଗିବ, କିଛି ଭୟ ନାହିଁ। ଆରେ କୃଷ୍ଣଙ୍କୁ ମୁଁ ନ ପାଏ କମ୍ ସେ କମ୍ ଡରିବି କାହିଁକି, ଡରିବି କାହିଁକି, ଯାହା ହବାର ଥିବ ହବ। ଯଦି ଏଇ ଯୋଉ ଗାଡ଼ି ଡ୍ରାଇଭର ଆକ୍ସିଡେଣ୍ଟକୁ ଦେଖନ୍ତେ, ତାହେଲେ ସେ ଆକ୍ସିଡେଣ୍ଟର ମରଣ ହେଇଯାଉଛି, କ'ଣ ଦେଖୁନାହାନ୍ତି ଡ୍ରାଇଭର ଗୁଡ଼ା, ଡ୍ରାଇଭରଟା ଦେଖୁଛନ୍ତି ନା, ସେଇ ଡ୍ରାଇଭରଟା ଗାଡ଼ି ପଲଟିଗଲା। ସେ ସୋଲଜର ମାନେ ଦେଖୁଛନ୍ତି ତାକୁ ସବୁ ଗୁଳି କରିକି ମାଓବାଦୀମାନେ ମାରି ଦେଉଛନ୍ତି, ଟେରରିଷ୍ଟ ମାନେ ମାରି ଦେଉଛନ୍ତି, ସେ କ'ଣ ଠିଆ ହଉନାହାନ୍ତି? ଜଗତରେ କେହି ଭୟ କରୁନାହାନ୍ତି, ବେଶୀ ଭୟ ହଉଛି କିଏ ଭକ୍ତ, ସେ ହଉଛି ସବୁଠୁ ନିର୍ଭୟ, ଭଗବାନଙ୍କ ଚରଣ ଆସି ତାର ଡର ରହୁଛି। ଅଲଗା ସମସ୍ତେ ଏ ଡ୍ରାଇଭର ଦେଖୁଥିବ ତାର ଆକ୍ସିଡେଣ୍ଟ ହେଇଗଲା, ତାର ହେଇଗଲା କ'ଣ ମୋର ହବ ନା କ'ଣ, ଆମର ଡିବୋଡି କିନ୍ତୁ ହଜାର ଥର ପଚାରିବି, ସେ ଏତେ ବର୍ଷର ଭକ୍ତ କାହିଁ ପଳେଇଗଲା, ସେ ଏହା କରୁଥିଲା ତାର କ'ଣ ହେଇଗଲା, ଏ ତୋ ମୁଣ୍ଡଟା କାହିଁ ବୁଝିକିରି, ତୋର ବିଶ୍ୱାସଟା ନାହିଁ, ତୁ ପର କଥା କାହିଁ କମ୍ପେୟାର କରୁଛୁ, ତୋ ମୁଣ୍ଡ ତୋର ବିଶ୍ୱାସ ନାହିଁ, ସିଏ କ'ଣ ହେଇଗଲା, ଇଏ ହେଇଗଲା, ଇଏ ପ୍ରେସିଡେଣ୍ଟ ଏହା କଲା, ସେ ତୋ ମୁଣ୍ଡଟା କାହିଁ ବୁଝୁଛି, ତୋ କୃଷ୍ଣ ଚେତନା ନୁହଁ, ତୋର ବିଶ୍ୱାସ କୃଷ୍ଣ ଚରଣ ନାହିଁ, କାହାର କ'ଣ ହେଲା, ମୋର କ'ଣ ହେଇଗଲା। ଡ୍ରାଇଭର ଦେଖୁଛି ଆକ୍ସିଡେଣ୍ଟ ହେଇଛି, ସେ କରେ ସେ ପାସ୍ କରି ନେଇ ପଳେଇବ, ଭାଇ ଛାଡ଼ିଦେଲ ଛାଡ଼ିଦେଲ, ସେ କରି ନେଇ ପଳେଇବ, ସେ ଜିତାର କ'ଣ ଯେ ମୋର ଆକ୍ସିଡେଣ୍ଟ ହେଇଯିବ, ସେ ମରିଗଲା ମୋ ଛୁଆ ପିଲାରେ କ'ଣ ହେବେ, ନାଇଁ ସେ ଚାଲୁଛି ଗାଡ଼ି। ଜଗତରେ କୌଣସି କାର୍ଯ୍ୟ ବନ୍ଦ ହବନି, କେବଳ ଯିଏ ଭକ୍ତିପଥକୁ ଆସିକି ଯିଏ ଶରଣାଗତ ମାଗିପାରେ ତାକୁ ସବୁବେଳେ ଡର ଲାଗିବ, ସବୁବେଳେ ସେ ଡରିବ, ଆଉ ଏଇଟା ହେଇଯିବ କି ସେଇଟା ହେଇଯିବ କି, ସରେଣ୍ଡର ସୁ ନାହିଁ। ସେ କହିଲା ବିତ ଭୟ ଆଉ ବିତ କ୍ରୋଧ ତେସୁ ଏବ ପ୍ରବଳସ୍ୟ ମମ ଏତାନି ତୁଚ୍ଛେ ଭବଦ୍ଭିଃ କଥଂ ଅପବର୍ତ୍ତବାନ୍ ଇତି କ୍ରୋଧ ଶୂନ୍ୟଶ୍ଚ ଏବଂ ବିତ ମୁନି ଆତ୍ମମନନଶୀଳ ସ୍ଥିତ ପ୍ରଜ୍ଞ। ଏଭଳି ଭାବରେ ମୁନି ହେଉଛି ସ୍ଥିତ ପ୍ରଜ୍ଞ ହୁଏ ମନନଶୀଳ, କେମିତି ତେସୁ ଏବ ପ୍ରବଳସ୍ୟ ମମ ଏତାନି ତୁଚ୍ଛେ ଭବଦ୍ଭିଃ କଥଂ ଅପହର୍ତ୍ତବାନ୍ ଇତି କ୍ରୋଧ ଶୂନ୍ୟଶ୍ଚ ସେ କାହିଁ କ୍ରୋଧ କରେନି, କ୍ରୋଧ ଗୋଟେ ଅର୍ଥ ଲେଖିଲେ ଯେ ତୁଚ୍ଛ ବସ୍ତୁ ଗୁଡିକ ଯୋଉ ଦ୍ରବ୍ୟ ଗୁଡାକ ଅଛି, ଗୋଟେ ଯଦି କିଏ କଣ ନେଇଗଲା, କୋଉଠି କଣ ଲସ୍ ହେଇଗଲା, ଏଥିରେ ମୁଁ କାହିଁ କ୍ରୋଧ କରିବି, କ୍ରୋଧଟା ଯୋଉ ଆସୁଛି ବ୍ୟକ୍ତିର କାମନାରେ ବାଧା ହଉଛି, ତେଣୁ କାମନାରେ ଗୋଟେ କି ବସ୍ତୁ ତୁଚ୍ଛ ବସ୍ତୁ, ମାନେ ତୁଚ୍ଛ ବସ୍ତୁ ଏଇଟା ମୋର ନଷ୍ଟ ହେଇଗଲା, କ'ଣଟା ଅସୁବିଧା ହେଇଗଲା, କ୍ରୋଧ କରିବାରେ କ'ଣ ଅଛି। ତେଣୁ ଏଇ ଯୋଉ ଏବଂବିଧ ମନନଶୀଳ ଏବଂବିଧ ମୁନି ଆତ୍ମମନନଶୀଳ ସ୍ଥିତ ପ୍ରଜ୍ଞା ଇତ୍ୟର୍ଥ, ଏଇଭଳି ଭାବରେ ମୁନି ଯେ ବିତରାଗ ବିତ ଭୟ ବିତ କ୍ରୋଧ, ତା ପୂର୍ବରୁ କ'ଣ କହିଲେ ଦୁଃଖେଶୁ ଅନୁବିଘ୍ନମନା ସୁଖେଶୁ ବିଗତ ସ୍ପୃହା, କେତେଟା ଲକ୍ଷଣ ହେଲା ଏଠି ଯୋଉ କା କି ପ୍ରଭାସ ସେର କେତେଟା ଲକ୍ଷଣ ହେଲା ଏଇ ଗୋଟେ ଶ୍ଳୋକରେ, ଦୁଃଖେଶୁ ଅନୁବିଘ୍ନ ଦୁଃଖରେ ସେ ଉଦ୍ବିଘ୍ନ ହବନି, ସୁଖରେ ଅତି ସ୍ପୃହା ବଢ଼େଇବନି, ଦୁଇ ତାପରେ ଏ ତିନି ବିତରାଗ ବିତ ଭୟ ବିତ କ୍ରୋଧ, ପାଞ୍ଚଟା ଲକ୍ଷଣ କହିଦେଲେ ଦୁଶ୍ଚିତ ପ୍ରଜ୍ଞ। ଇତମ ସ୍ୱାନୁଭବ ପରାନ୍ ପ୍ରତି ସ୍ୱଗତମ ବା ବଦନ ଅନୁଦ୍ବେଗମ କରମ ନିସ୍ପୃହାଦି ବଚ ପ୍ରଭାସତେ ଇତି ଉତ୍ତର କିଂ ପ୍ରଭାସତେ, ଏହା ତା ଉତ୍ତର। ଏଇଭଳି ଭାବରେ ବିତରାଗ ବିତ ଭୟ ବିତକ୍ରୋଧ ସହ ଦୁଃଖେଶୁ ଅଗ୍ନି ବିଗ୍ରମଣା ସୁଖେଶୁ ବିଗତ ପ୍ରଭା ଏବଂ ଇଥମ ସ୍ୱାନୁଭବମ ଏଟା ତାର ନିଜର ଅନୁଭବ। ପରାଣ ପ୍ରତି ସ୍ୱଗତମ ବା ପରକୁ ବି ଏକଥା କୁହେ, ବ୍ରୁବାନ ନିଜେ କୁହେ, ଦୁଃଖ ବେଳେ ବି ସୁଖ ବେଳେ ବି ସେ ଏଭଳି ସ୍ଥିତିରେ ରୁହେ। ଅନୁଦ୍ବେଗମ କରମ ନିସ୍ପୃହାଦି, ସେଥିରେ ଉଦ୍ବେଗ ହୁଏ ନା କେତେବେଳେ, ଆଉ ନିଷ୍ପୃହ ହୁଏ, ଯାଉଛି ଠିକ ଭଗବାନଙ୍କ ଚାଲୁ ଚାଲ ଦେଖିବା କଣ ହଉଛି। ସେ ହଉଛି ସ୍ଥିତ ପ୍ରଜ୍ଞା। ତେଣୁ କିଂ ପ୍ରଭା ଶେଷରେ ଗୋଟେ ଉତ୍ତର ଦେବେ, ତା ପୂର୍ବରୁ ଶ୍ଳୋକକୁ ଉତ୍ତର ଦେବେ। ସେ ଲୋକ କେମିତି ଜାଣିବ, ଏ ଲୋକର କଥା ଭାଷାର ଆଚରଣରୁ କେମିତି ଜାଣିବ ଯେ ଏ ଲୋକଟା ସ୍ଥିତ ପ୍ରଜ୍ଞା ବୋଲି ଲକ୍ଷଣ ଦେଉଛନ୍ତି। ଅର୍ଜୁନ ଛୋଟ ଛୋଟ ପ୍ରଶ୍ନ କରନ୍ତି, ବହୁତ ଦାମିକ ପ୍ରଶ୍ନ ସବୁ ଗୀତାରେ ପୁରା ସବୁ, ଏ ଲକ୍ଷଣଟା ପୁରା ଗୋଟେ ବଡ଼ ବଡ଼ ମହାତ୍ମା ମହାନ୍ତ ଲାଗିଯିବ, ଗୀତକୁ ହଜମ କରିବା ଏଟା ତ ସହଜ ଜିନିଷ ନାହିଁ। ଏ ଲକ୍ଷଣ ଗୋଟେ ସବୁ ଭାଗବତରେ ଲାଗିବ, ଏଟା ଲଗେଇବ କୋଉଠି, ଚିତ୍ର କେତେ ଲଗାଅ, ଅଭିଶାପ ଭିତରେ ପାଉଛନ୍ତି ଲଗାଅ, ବୃତ୍ତରେ ଲଗାଅ, ସେଠି ଲାଗିବ ଯେ ଟପମୋଷ୍ଟ ଜିନିଷ ଗୁଡାକ ନା ଗୀତାରେ ସବୁ ଜିନିଷ ଅଛି ନା, ପ୍ରେମ ପ୍ରେମ ଭକ୍ତି କତୁରୁ ଆରମ୍ଭ କରି ଭକ୍ତିର ଲୋକ ସବୁ ଜିନିଷ ଗୁଡା ଏଥିରେ ଅଛି। ଏ ସୂତ୍ରଟା ଏ ସୂତ୍ରଟା ସୂତ୍ର ନ ଧରିବାରେ ଅସୁବିଧା ହବ। ଆଉ ସେତେବେଳେ ତୁମେ ଭାଗବତ ପଢିବ, ଚିନ୍ତା ପଢିବ, ଯେଉଁ ଶାସ୍ତ୍ର ପଢିବ ଗୀତାରେ ଲଗେଇ, ଗୀତାରେ ସେଥିପାଇଁ ସବୁବେଳେ ଦେଖିବ ରେଫର ଦିଆ ହେଇଥିବ, ଗୀତା ସହିତ ଲିଙ୍କ ଆଚାର୍ଯ୍ୟ ମାନେ ସବୁବେଳେ ଗୀତାକୁ ଲିଙ୍କ ଦେବେ, ଗୀତାରେ ଏଟା କୁହାଯାଇଛି, ଭାଗବତରେ ଏଟା କୁହାଯାଇଛି। ସାର୍ ଭଗବାନଙ୍କୁ ମୁଖ ନିଶ୍ରୁତ ମାନେ ନା। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ କରିଦେବେ କି ଜନିତା ଗୋପାଳ।